नमः भगवते वासुदेवाय। श्रीमद् भागवतम दशम स्कंदर 22 अध्याय आम श्रवण करुले सुखदेव गोस्वामी परीक्षित महाराज को गोपी मान उत्कंठा कृष्ण को पति रूप से पायापी किभली प्रातः मुहूर्त परस्पर को आह्वान करी नाम धरी डाकी जुथ आकार मिलित सम्मिलित है समस्ते कृष्ण नाम करके आसुले भद्रकाली कात्यायनी पूजा करने कृष्ण किभली से मैंने पति रूप से प्राप्त हेले लालसा बलवती श्रीकृष्ण नित्य पार्षद आम मान शिखापी भगवान श्रीकृष्ण प्रति श्याम सुंदर प्रति किभली जीवर ऐकांतिक भाव रही दरकार कृष्ण को जेपर्य आम पति रूप से वरण न करे से पर्यत जीवन आनंद दिव्य आनंद से प्राप्त हो पारे से केवल दुख सगर रे से बुढ़ी ही तार जीवन जीव सी एकमात्र जीव मात्र है कि समस्त हो प्रकृति भगवान कृष्ण ही एकमात्र पुरुष जीवर दुखर कारण तार गोटे पुरुष अभिमान रही जगत समस्त गोटे पुरुष अभिमान रही स्त्री भी पुरुष अभिमान रही पुरुष पुरुष अभिमान रही शास्त्र जिते स्त्री को निंदा करा भक्ति सिद्धांत सरस्वती ठाकुर प्रभुपाद जी महाराज कितने सुंदर कथा कहते स्त्री जो गुण से निंदनीय पुरुष से गुण से निंदनीय केवल स्त्री को निंदा कर ब्रह्मचारी मान स्त्री प्रति स्त्री दर्शन करना स्त्री संभव करना स्त्री प्रति आकर्षण बढ़े ना ता अर्थ नुह से रचना कर नारी समाज प्रति आम खराब भावना रही जो गुण से आम नारी को घृणा करुचे घृण्य से गुण से पुरुष घृण्य गोटे नारी जदि भोग बुद्धि रहा सब क्या प्रति पुरुष प्रति सी भी घृण्य पुरुष गोटे भोग बुद्धि रहा नारी प्रति सी भी घृण्य केवल जे नारी को निंदा करा नुह जार भोग बुद्धि रहा सी हूँ दुखी सी हूँ घृण्य भक्त समाज सम्मुखें से नारी हो बा पुरुष हो जार सेवा भावना न रहा भोग भावना रहा सी तो भोगी होगा सेवित हलानी से पुरुष नारी रू कौन अच्छे देहरु कौन रही प्रतिबंधक हूँ केवल भावनार प्रतिबंधक गोटे बाधा पुरुष को नारी हूँ बोली घृण्य नारी को घृण्य बोली कहीं कह तार भोग बुद्धि रोचे पुरुष तत्वधिक भोग बुद्धि रहा से नारी ठार भी अधिका घृण्य भोग बुद्धि रही जीव तार पुरुष अभिमान रखे से पुरुष हो बा नारी हो समस्त जाने जगत में भोग कर सुखी हबु यहाँ दुखर कारण आम सेवा करके सुखी हबु ये भावनाटा कारण कार ये भावनाटा ना बर्तमान समाज पूर्व समाज अपेक्षा बर्तमान समाज ये हूँ गोटे बड़ दश कोड़े वर्ष पूर्व समाज जो स्थित था यहाँ बर्तमान विपरीत पूरा भागवत धर्म चलती पूर्व कौन थी पूर्व गोटे नारी से चाहूल मो शाशु शशुर स्वामी समस्त सेवा करी मु सुखी ये घर टा घर मु रही से भावना बर्तमान भी समाज में ना पुआटा चाहूला मो बापार सेवा करी मार सेवा करी मो देश सेवा करी सुखी सब आड़े सेवा धर्म अच्छे आम केवल भाव उचित ना केवल आम वैष्णव हेले भक्त हेले आमर ये सेवाटा अच्छे बाहर ना सब अच्छे सब आड़े अच्छे जमीन राजनैतिक नेता मैंने कौन भावुन जे सेवा कला देश सेवा कला से श्रेष्ठ हो गला जे भोगी गला ताको भी लोग भोट देवे पार्टर लोक भी बाहर करदे भोगी क्यों जगत क्यों स्थान ना भोगी सबुआड़े घृण्य भोगीटा पुरुष भोगी हेले भी घृण्य नारी भोगी हेले भी घृण्य केवल जो आम नारी को घृण्य दृष्टि सब देखा ठीक भावना नुह गोटे पुरुष तार भोग भावना रही सी भी गोटे घृण्य व्यक्ति से लिखले भक्ति ठाकुर जो गुण नारी को निंदा करुचे निंदनीय से गुण पुरुष निंदनीय केवे जेतना स्तर कथा ଯଦି ସତଗୁଣର ଗୋଟେ ପୁରୁଷ ରହିଛି, ସତଗୁଣର କଣ ଗୋଟେ ନାରୀ ନାହିଁ? ଯଦି ପୁରୁଷର ବ୍ରାହ୍ମଣ ଗୁଣ ରହିଛି, ତା ନାରୀର କଣ ବ୍ରାହ୍ମଣ ଗୁଣ ନାହିଁ? ସବୁର କଣ ବ୍ରାହ୍ମଣ ଗୁଣ ନଥିଲା? ଦ୍ରୌପଦୀରେ କଣ ବ୍ରାହ୍ମଣ ଗୁଣ ନଥିଲେ? କୁନ୍ତୀରେ କଣ ବ୍ରାହ୍ମଣ ଗୁଣ ନଥିଲେ? ଏଟା ତ ଗୁଣର କଥା, ସ୍ୱରରୁ କଣ ଅଛି? ସ୍ୱର ସେତିକି ସମ୍ପର୍କ ଏ ପୁରୁଷର ନାରୀ ପ୍ରତି ଯୋଉ ବିକାର ବା ନାରୀର ପୁରୁଷ ପ୍ରତି ଯୋଉ ମାନସିକ ବିକାର, ଇଏ ହଉଛି ତାର ଏଇ ଭୋଗ ବୁଦ୍ଧିର ପରିଚୟ, ପୁରୁଷ ଅଭିମାନ। କାହିଁକି ନା ନିଜକୁ ଭକ୍ତା ଅଭିମାନ ସେ କରିଛି। ଜଣେ ଜଣେ ତାହେଲେ କୃଷ୍ଣଙ୍କର ସେବା କରିବନି, ସେ କଣ କଣ ଚାହିଁବ? ମୁଁ ନିଜେ ସୁଖୀ ହେବି, ମୁଁ ନିଜେ ସୁଖୀ ହେବି। ଆଣ ନିଜେ ସୁଖୀ ହେବାର ଅର୍ଥ ହଉଛି କଣ? ତୁମକୁ ପୁରୁଷ ଅଭିମାନ କରିବାକୁ ପଡିବ, ସେ ତ ଦୁଃଖର କାରଣ। କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ ଗତକାଲି ଆମେ ଶୁଣୁଥିଲେ ସେମାନେ କିଭଳି ଆସିକି ବ୍ରତ କରୁଛନ୍ତି। ଗୋଟିଏ ମାସ କାଳ ପୂର୍ଣ୍ଣିମା ତିଥିରେ କୃଷ୍ଣ ସଖାମାନଙ୍କ ସହିତ ଆସିକି ପହଞ୍ଚନ୍ତି, ବସ୍ତ୍ର ଗୁଡିକ ସବୁ ଉପରକୁ ନେଇ ଯାଇଛନ୍ତି କଦମ ବୃକ୍ଷକୁ, ଏବଂ ପରସ୍ପର ଭିତରେ ହାସ ପରିହାସ ତାଟା କୁହାଯିବନି, ପରସ୍ପର ଭିତରେ ବାର୍ତ୍ତାଳାପ ଚାଲିଛି, ସୁସ୍ଥ ବାର୍ତ୍ତାଳାପ, ପ୍ରେମର ପରିପାଟି। ସେ ବାକ୍ୟ ଗୁଡିକ ଯୋଉ ଚାଲିଛି ପରସ୍ପର ଭିତରେ, ଏସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ଶ୍ଳୋକ ମୂଳ ଶ୍ଳୋକର ଅର୍ଥ ଏସବୁ ନାହିଁ, ସେମାନେ ସବୁ ପାର୍ଶ୍ୱ ଥିଲେ ନା ଭଗବାନଙ୍କର ସଖା ସଖୀ, ସେମାନଙ୍କର କେଉଁ ଭାବ, ସେମାନେ ଭଗବାନଙ୍କ ସହିତ କିଭଳି ବିନିମୟ କରନ୍ତି ସେଟା ତାଙ୍କୁ ସୁପ୍ରକଟ ହେଇଯାଏ, ତାଙ୍କୁ ସୁପ୍ରକଟ ହେଇଯାଏ। ଯେମିତି ପୁଅଟା ତାର ଝିଅ ସହିତ, ସରି, ଗୋଟେ ପୁଅଟା ତା ବାପା ସହିତ କେମିତି ବ୍ୟବହାର କରେ, ତା ମା ସହିତ କେମିତି ବ୍ୟବହାର କରେ, ତା ଭଉଣୀ ସହିତ କେମିତି ବ୍ୟବହାର କରେ, ତା ଭାଇ ସହିତ କେମିତି ବ୍ୟବହାର କରେ, ଏଇଟା କଣ ବାପା ମା କଣ କରିବେ? ବାପା ମା ସେ ଯେଉଁଠି ରହିଲେ ବି ତାଙ୍କର ପୁଅ କେମିତି କଥା କୁହେ, କେମିତି ତାର ଭାଇ ସାଙ୍ଗରେ ଖେଳେ, ତାର ଭଉଣୀ ସାଙ୍ଗରେ ଖେଳେ, କେମିତି ମା ସାଙ୍ଗରେ ଖେଳେ, ତାକୁ ସବୁ ଜଣା ପଡିବ। ସେ ଜାଣିଦବ ଘର ଯେମିତି ପିଲା ଛୁଆ କଣ କରୁଛନ୍ତି କଣ ନାହିଁ, ସେ ଜାଣିଦବ ନା? ଆଉ ପଟକିନି ଜାଣିଦବ, କାହିଁକି ସେ ହଉଛି ସେ ପରିବାରର ସଦସ୍ୟ। ଭକ୍ତି ଗୋଟେ ହଉଛି ସେଥିପାଇଁ ଆମର ସବୁ ପରିବାର ରଖା ହେଲା, ନିତ୍ୟାନନ୍ଦ ପରିବାର, ଆମେ ଗୋଟେ ସମ୍ପ୍ରଦାୟ ରଖା ହେଲା, ଗୋଟେ ପରିବାର ଭକ୍ତ ହବାକୁ ପଡିବ। ମେଡିକାଲ ଗେଷ୍ଟ ନୁହଁ, ଗୋଟେ ସମ୍ପ୍ରଦାୟ, ଯେମିତି ଗୋଟେ ସ୍କୁଲ, ଆମେ ସ୍କୁଲକୁ ଯାଉଛେ, ଏଟା ଗୋଟେ ଏଜୁକେସନାଲ ସିଷ୍ଟମ ବୋଲି ଭାବିବା ଉଚିତ ନୁହେଁ। ଭକ୍ତିଟା ଗୋଟେ ଏଜୁକେସନାଲ ସିଷ୍ଟମ, ଗୋଟେ ମୁଁ ଯାଉଛି ଗୋଟେ ଶିଖିକି କିଛି ଆସିବି, ଏଟା କୋଉ ସ୍କୁଲ କଲେଜ ନୁହେଁ। ତମେ ସେମିତି ସିଷ୍ଟମ ରହିଲେ ତମେ କିଛି ନଲେଜ, ଯେମିତି ସ୍କୁଲ କଲେଜ ତମେ ଯାଉଛ, କଲେଜରେ କୋଉଠି ଛାତ ଭାଙ୍ଗଲା ତୁମର କଣ ଅସୁବିଧା ହେଉଛି? କଲେଜରେ କୋଉ ଛାତ ଭାଙ୍ଗଲା, କଲେଜରେ କୋଉ ପିଲା ପାଠ ନ ପଢ଼ିଲା, ସେଥିରେ ତୁମର କିଛି ମତଲବ ନାହିଁ। ତୁମେ ଯାଉଛ କଣ, ମୋର କିଛି ମୋର ପାଠ ପଢିବାର ଅଛି, ସାର୍ଟିଫିକେଟ ଧରିକି ଆସିବାର ଅଛି। କଲେଜ ଭାଙ୍ଗିଲା କେତେ ବର୍ଷ ପରେ ବନ୍ଦ ହେଇଯିବ, କୋଉଠି ଲେକ୍ଚର ଟ୍ରାନ୍ସଫର ହେଇଗଲା, କଣ ହେଲା, ତୁମେ କିଛି ମୁଣ୍ଡ ପୁରୁଣା, ତୁମେ ଯାଉଛ ଗୋଟେ ଜ୍ଞାନ ଆହରଣ କରିବା ପାଇଁ। ଭକ୍ତିଟା ସେୟା ନୁହେଁ, ଭକ୍ତି ଗୋଟେ ଜୀବନ ଏମିତି କି ଭାବି ଯାଉଛନ୍ତି ମୁଁ ଘରେ ଛାଡ଼ିଦେଲେ ମୋତେ ଗୋଟେ ଫେସିଲିଟି ଅଛି, ବାସ୍ ମୋର ଆସିଛି, ମୋର ରହିବି, ମୋର କିଛି କାମ କରିଦେଲେ, ମୋ ପାଇଁ ସେବା କିଛି କରିଦେଲେ ମୋର ଜୀବନଟା ମୁଁ କଟେଇବି, ଏଟା ଗୋଟେ ସେମିତି ଜୀବନ ନୁହେଁ। ଲୋକମାନଙ୍କୁ ବୁଝିବା ପାଇଁ ବା ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଆମେ ବିଭିନ୍ନ ପ୍ରକାର କହିକି ଜିନିଷ ଗୁଡା ସବୁ ଆଣୁଛେ, ଠିକ ଅଛି ତମେ ଭକ୍ତ ହୁଅ, ଏମିତି ହୁଅ, ସେମିତି ହୁଅ, କିନ୍ତୁ ସବୁବେଳେ ମନେ ରଖିବାକୁ ପଡିବ, ସେ ଯଦି ଗୋଟେ ସେ ପରିବାର ଶ୍ରେଣୀ ଭକ୍ତକୁ ନ ହେଇପାରିଲା, ସେ ପରିବାର ଭିତରକୁ ନ ଆଇଲା, ତାହେଲେ ଏସବୁ ଜିନିଷକୁ ସେ ଜାଣିପାରିବନି। ଯେମିତି ତମ ଘରକୁ ଗୋଟେ ଲୋକ ଆସୁଛି, ସେ ଘରକୁ ଗୋଟେ ଲୋକ ଆସିଲା, ତାର ବୁଲା ବସିଲା, ତୁମ ସାଙ୍ଗରେ ଆଇଲା, କଥା କହିଲା, ତୁମ ସାଙ୍ଗ ଆଇଲା, ତୁମ ସାଙ୍ଗ ହେଲେ ବି ସେ ତମ ଘର କଥା ଜାଣିନି, ତୁମର ମାର ବାବାର କେମିତି ଝଗଡ଼ା ଲାଗୁଛି ତମ ସାଙ୍ଗ ଜାଣିନି, ସାଙ୍ଗ ଆଇଲା ବେଳକୁ ମା ବାପା ବସିକି କଥାବାର୍ତ୍ତା ହେଇକି ତ ଚା କଫି ଦେଇଦେଉଛନ୍ତି, ନା ବିସ୍କୁଟ ମିକ୍ସଚର ଦେଇଦେଲେ, ସେ ତାର ଖାଇକି ପଳେଇଗଲା। ତୁମର ସ୍ତ୍ରୀ ସାଙ୍ଗରେ କେମିତି ଝଗଡ଼ା ହଉଛି ବା ତୁମର ବାପା ମାଙ୍କ ସାଙ୍ଗରେ କେମିତି ଝଗଡ଼ା ହଉଛି ସେଟା ତୁମ ସାଙ୍ଗ ଜାଣିନି, ସାଙ୍ଗ ଆଇଲା ତୁମେ କଣ ତାକୁ ଗେଷ୍ଟ ଭଳିଆ ଟ୍ରିଟମେଣ୍ଟ କରି ଛାଡ଼ିଦେଉଛ? ସେ ପରିବାର ଲୋକ ନୁହେଁ, ସେ ପରିବାର ଲୋକ ସେ ପରିବାର ଘଟଣାଟାକୁ ଜାଣେ। ଯେଉଁ ଆଚାର୍ଯ୍ୟମାନେ ସବୁ ଟୀକା ଟିପ୍ପଣୀ ଏସବୁ ରଚନା କରିଛନ୍ତି, ସେ ସବୁ ତାଙ୍କ ପରିବାର, ଯେ ବୈକୁଣ୍ଠର ଗୋଲକର ସବୁ ପାର୍ଶ୍ୱଦ, ସେଥିପାଇଁ ତାଙ୍କର ହାସ୍ୟ ପରିହାସ ସେ ସବୁ ଟୀକାରେ ଲେଖିଛନ୍ତି। ଏଇଟା କୋଉ ଶ୍ଳୋକର ନାହିଁ, କେବଳ ଶବ୍ଦ ଲେଖା ହେଲା ପରିହାସ, ହସନ୍ତି ପ୍ରହସନ ବାଲେ ପରିହାସ ଉବାଚ, ସେ ଶବ୍ଦଟା କେବଳ କଣ ଲେଖିଲେ ମୂଳ ଶ୍ଳୋକରେ, ବାଳକମାନଙ୍କ ସହିତ କୃଷ୍ଣ ଆସୁଛନ୍ତି, ଗୋପୀମାନଙ୍କ ସହିତ ପରିହାସ କରୁଛନ୍ତି। କଣ ପରିହାସ କଲେ ତୁମେ କଣ ଜାଣିଲ? କଣ ପରିହାସ କରୁଛନ୍ତି? ଯେ ଆମେ ଯୋଉ ଶୁଣିଲେ କୃଷ୍ଣ ପଚାରୁଛନ୍ତି, ଏଟା କାହାର ବସ୍ତ୍ର, ତୁମେ ଦେଖ ଏଟା ନାରୀ ବସ୍ତ୍ର, ତୁମେ କଣ ଏକୁଟିଆ ନାରୀ ଅଛ କି, ନା କୋଉ ନାରୀ ଏଠିକି ଆସୁଛି କି ଏକାନ୍ତରେ, କିଏ ଆସିକି ଟିକେ ପ୍ରଜବାଳକ ସହିତ ନା ଦେବ ଦେବାଙ୍ଗାର ମାନେ ଆସୁଛନ୍ତି, ଦେବାଙ୍ଗାର ମାନେ ଆସି ବସ୍ତ୍ର କାହିଁକି ଛାଡ଼ିକି ଯିବେ, ଯୋଉ ସବୁ ବାର୍ତ୍ତାଳାପଟା ଏଇଟା କିଏ ଜାଣିଲା? ତୁମେ ଗୋଟେ କଳ୍ପନା କରି ଲେଖିଲ ଦେଖିବା, କୌଣସି ଗୋଟିଏ ରାଇଟର ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଲେଖକ ତାକୁ କୁହାଯିବ ତୁମେ ଗୋଟେ ଭାବ ବ୍ୟକ୍ତ କର, ଭଗବାନ ଆଉ କୃଷ୍ଣଙ୍କର, ରାଧାରାଣୀଙ୍କର ଆଉ କୃଷ୍ଣଙ୍କର ଯୋଉ କଥାବାର୍ତ୍ତା ହଉଛି ବା ତାଙ୍କର ଯୋଉ ଭାବ ବା ସଖାମାନଙ୍କର ଯୋଉ ଭାବଟାକୁ ତୁମେ ବ୍ୟକ୍ତ କର, ତୁମେ ଲେଖିପାରିବ ଗୋଟେ ମତ ଦେଇପାରିବ, ତୁମେ ନୂତନ ଭାବ କିଛି ବ୍ୟକ୍ତ କରିପାରିବନି। କଣ ବୁଝିପାରୁଛ କି ନାହିଁ? କୃଷ୍ଣ ଅର୍ଜୁନଙ୍କୁ ଏଇ ଶ୍ଳୋକଟା କହିଲେ, ତୁମେ ସେଇ ଶ୍ଳୋକର ଅର୍ଥଟା ବୁଝିକି ତା ଉପରେ ତୁମେ କିଛି 10-50 ପଦ ଲେଖିଦବ କି ତୁମେ ଗୋଟେ ନୂଆ ଜିନିଷ କିଛି ଲେଖ, ରାଧା କୃଷ୍ଣ କଣ କଥାବାର୍ତ୍ତା ହଉଛନ୍ତି, ଲେଖିଲେ ଦେଖିବ ତୁମେ କଣ ଲେଖିପାରିବ, ତମେ ଯାହା ଲେଖିବ ସେଗୁଡ଼ ଭୁଲ ବାହାରିବ, ତମେ ଯାହା ସେପଟେ ଷ୍ଟେଟମେଣ୍ଟ କରିବ ସେଟା ଷ୍ଟେଟମେଣ୍ଟ ଲେଖିବ ଏଇଟା ସବୁ ଭୁଲ ବାହାରିବ। କାହିଁକି ତୁମେ କି ଜାଣି ତାଙ୍କୁ ସେ ଜାଣିନ? ଯାହା ଲେଖିବ ଗୋଟେ କଳ୍ପନା କରି ଲେଖିବ, ସେ ତୁମେ ନିଜେ ଲେଖିବ କଳ୍ପନା କରି ତୁମ ହୃଦୟଙ୍କୁ ବି ସେଟା ବି ସ୍ପର୍ଶ କରିବେ। ସେ କଣ ସେ ପରିବାରର ଲୋକ, ଭକ୍ତି ହଉଛି ଏକ ପାରିବାରିକ ସମ୍ପର୍କ, ଯେମିତି ପରିବାରର ସୁଖ ଦୁଃଖ ଲାଭ କ୍ଷତିକୁ ପୁରା ଜଣେ ପରିବାର ସଦସ୍ୟ କଣ କରେ, ପୁରା ନିଜର ବୋଲି କରିକି ସେ ଚଳେ। ଭକ୍ତିର ଗୋଟେ ସେଇଭଳିଆ ଜିନିଷ, ଭଗବାନଙ୍କର ପରିବାର ଇଏ ଗୁରୁକୃଷ୍ଣଙ୍କର ସଂସାର, କୃଷ୍ଣଙ୍କର ଏ ସଂସାର, ଇଏ ଗୁରୁଙ୍କର ସଂସାର, ୟା ଭିତରେ ତୁମେ ଯଦି ପ୍ରବେଶ ନ କରିପାରିଲେ ପରିବାର ଭିତରେ ଭକ୍ତି ଜିନିଷ କିଛି ଜାଣିପାରିବନି। ତା କହିବାକୁ ଦୁଃଖ ଲାଗୁଛି, କାରଣ କହିଲେ ସବୁ ନିରାଶ ହେଇଯିବେ ଲୋକ ଭକ୍ତମାନେ, ଆରେ କଣ ଏମିତି କଥା କିଛି ଜାଣିପାରିବନି, ଆମେ ତୁମକୁ ମହାମନ୍ତ୍ର ଜପ କରୁଛ, ତୁମେ ଜପ କର। ତା ଭଗବାନଙ୍କୁ ବହୁତ ଦିନ ଡାକ, ଗୀତା ସବୁ ସାରିଦିଅ, ଭାଗବତ ସାରିଦିଅ, ବହୁତ ପ୍ରବଚନ କର, ବହୁତ ଭକ୍ତ ବନେଇକି ନେଇ ଆସ, ଯାହା ତୁମେ କର କିଛି ଅସୁବିଧା ନାହିଁ। ଏ ଶୁଦ୍ଧ ଭକ୍ତି କଣ, ସେ ଶୁଦ୍ଧ ଭକ୍ତିର ରସଟା କଣ, ସେ ସ୍ଥିତିଟା କଣ, ତାକୁ ଜାଣିବାକୁ ହେଲେ ତୁମେ ପରିବାର ଭକ୍ତ ହବାକୁ ପଡିବ। ଗୋଟେ ଆକ୍ଟିଭ ଫ୍ୟାମିଲି ମେମ୍ବର ଯେମିତି କୁହାଯାଏ, ତୁମ ଭାଇଟା ଚାକିରି କରିଛି ବମ୍ବେରେ ରହିଛି, ତୁମେ ଆଉ ଦୁଇ ଭାଇ ଘରେ ରହିଛି, ବାପା ମା ରହିଛି, ଘରେ କଣ ହଉଛି କୋଉ କଥାଟା ଜାଣେ, ତ ଭାଇ ହେଲେ ସେ ଜାଣିପାରିବ? ବାପା ମାଙ୍କର କଣ ଅସୁବିଧା, ଜମ୍ବାଟରେ କଣ ଅସୁବିଧା, ବନ୍ଧୁ ବାନ୍ଧବ କଣ ହଉଛି, ଘରେ କଣ ହଉଛି, ସେ ଜାଣିପାରିବ? ସେ ଆକ୍ଟିଭ ମେମ୍ବର ନୁହେଁ, ସେ 5000 ପଠେଇ ଦଉଛି, ବର୍ଷକୁ ଥରେ ଚାଲି ଆସୁଛି, ବୁଲି ବୁଲି ବାପାଙ୍କ ଜୁହାର ହେଇକି ତାର ପଳେଇ ଚାଲି ଯାଉଛି, ରେକର୍ଡଟା ରହିଛି ତାର ବାପା ନାଁରେ, ସେ ଆକ୍ଟିଭ ମେମ୍ବର ନୁହେଁ। ଭଗବାନଙ୍କ ଭକ୍ତିରେ ପ୍ରବେଶ କରିବାକୁ ହେଲେ ଯେମିତି ପରିବାର ଭକ୍ତ ହୁଅନ୍ତି, ଇ ସେଭଳି କଥା ଆଚାର୍ଯ୍ୟମାନେ ପୁରା ସେ ଭଗବାନଙ୍କର ନିଜ ଲୋକ, ସେ ପରିବାର ଭକ୍ତ ହେଇଥିଲେ। ତୁମର ପରିବାର କିଛି ନାହିଁ, ସେଥିପାଇଁ ସେ ଗୋଟେ ଶବ୍ଦ ଲେଖିଦେଲେ, କୃଷ୍ଣର ସଂସାର କର ଛାଡ଼ି ଅନାଚା, ଯିବେ ଦୟା କୃଷ୍ଣ ନାମ, ଯିବେର କୃଷ୍ଣର ସଂସାର କର ଛାଡ଼ି ଅନାଚାର। ସେଟା ଗୋଟେ ଛୋଟ କଥା ନା, କିଶୋର କୃଷ୍ଣ ସଂସାର ମାନେ କଣ, ଭୋଗ ଲଗେଇ ଖାଇବି ନା କଣ କହୁଛ? ମୁଁ ଭାଇ ପଢିବି, ମୁଁ ବିଭାଚର ହେବି, ଭୋଗ ଲଗେଇଲେ ପ୍ରସାଦ ପାଇଲି, ଆମର ସଂସାର କୃଷ୍ଣର ସଂସାର କର ଛାଡ଼ି ଅନାଚାର। କୃଷ୍ଣ ସଂସାର ମାନେ କଣ, ସେତେ ଲାଇଟ ଟର୍ମରୁ ତୁମେ ନିଅନି, ତୁମେ ଏତେ ଛୋଟିଆ ଟର୍ମ ୟୁଜ୍ କରନି। କୃଷ୍ଣ ସଂସାର ମାନେ ମୁଁ ଯାହା ଭଗବାନଙ୍କ ପୂଜା ସେବା କରୁଛି, ମୋର ପଇସା ରୋଜଗାର କରିକି ଆଣିଲି, ମୋର ଠାକୁର ଭୋଗ ଲଗେଇ ଖାଇଲେ, ପିଲା ଛୁଆର ଝିଅର ବ୍ୟବହାର କଲେ, ଭଲ ମନ୍ଦ କଲେ, ଆଜ୍ଞା ବର୍ଣ୍ଣାଶ୍ରମ ଧର୍ମ ହିସାବରେ ଠିକ ଅଛି। କିନ୍ତୁ ସେ ଜଣେ ମହାଜନ, ସେ କଣ ଲେଖୁଛନ୍ତି କୃଷ୍ଣର ସଂସାର କର ଛାଡ଼ି ଅନ୍ୟାଚା, କୃଷ୍ଣ ସଂସାର ମାନେ କଣ, ତୁମେ ସେ ସଂସାର ପ୍ରବେଶ କରିବାକୁ ପଡିବ। ଏ ପିଲା ଛୁଆ ଯାହା ସବୁ କରୁଛି ତୁମେ ସେ ତାଙ୍କୁ ଅଲଗା ଦୃଷ୍ଟିରେ ନିଅନି, ସେ ସବୁ କୃଷ୍ଣଙ୍କର, କୃଷ୍ଣଙ୍କର ସଂସାର, କୃଷ୍ଣଙ୍କ ସଂସାର ଯୋଉ ଶବ୍ଦ ଲେଖିଲେ କୃଷ୍ଣଙ୍କର ସଂସାର। ଜନ୍ମ କିଏ କରିଛି ଛୁଆ, ମା ବୋ ଜନ୍ମ କଲେ କି ନାହିଁ? ଯିଏ ଛୁଆ ଜନ୍ମ କଲେ ସେ କହିଲା କୃଷ୍ଣ ପୁଅ, ପୁଅ ମୁଣ୍ଡ ଫାଟିଗଲେ କହିବି କୃଷ୍ଣ, ମୁଁ ଫାଟିଲା ସେ କୃଷ୍ଣଙ୍କର ପୁଅ ଆଉ ହବ? ଆ ଛୋଟ କଥା କାହିଁ ଭାବିଦଉଛ, ଜନ୍ମ ତୁମେ କରିବ କିନ୍ତୁ କଣ କହିବ, ଇଏ କୃଷ୍ଣଙ୍କର। ଦେଖ ଡାକିଲ ଦେଖିବ କିଏ କହିଦବ ଇଏ କୃଷ୍ଣଙ୍କର ଛୁଆ ପିଲା ବୋଲି, ତାକୁ ସୁଖ ଦୁଃଖରେ ସଂସାର କିଏ ଅଛି? ସେ କୁନ୍ତି ଭଳିଆ ମା ଯିଏ କହିପାରିବ, ସମସ୍ତେ କହିପାରିବେ? ତାଙ୍କ ସାଙ୍ଗରେ ବଣରେ ବୁଲୁଥିଲେ, ସବୁ କରୁଥିଲେ, ତଥାପି ତାଙ୍କୁ ଚିନ୍ତା ଲାଗିଯାଉଥିଲା, ସେଥିପାଇଁ ସେ କହିଦେଲେ ନା ତୁମେ ଅନନ୍ୟ ବିଷୟ ଆମତି, ମୋର ଅନନ୍ୟ ବିଷୟ ମତି ରହୁ, କାରଣ ମୁଁ ପାଣ୍ଡବମାନଙ୍କ କଥା ଚିନ୍ତା କଲାବେଳକୁ ଆପଣ ପଳେଇଗଲେ ପାଣ୍ଡବମାନେ ଦୁଃଖୀ ହେବେ, ଆପଣ ନଗଲେ ବୃଷ୍ଟିବଂଶୀୟମାନେ ଦୁଃଖୀ ହେବେ, କିଏ ମୋ ଭାଉଜ ଭାଇ ଦୁଃଖୀ ହେବେ, ମୋ ପରିବାର ସମ୍ବନ୍ଧ ରଖିଲା ବେଳକୁ ମୋର ଅସୁବିଧା ହେଉଛି, ତେଣୁ ମୋର ସବୁ ସମ୍ବନ୍ଧ କାଟି ଦିଅନ୍ତୁ, ମୋର କାହା ସମ୍ବନ୍ଧ ରଖିବା ଦରକାର। ଏଇଟା ହଉଛି କୃଷ୍ଣ ସଂସାର, କୃଷ୍ଣ ସଂସାର ଗୋଟେ ଛୋଟ ଟର୍ମ ନୁହେଁ, କୃଷ୍ଣର ସଂସାର କର ଛାଡ଼ି ଅନ୍ୟାଚାର। ଆରେ ତୁମେ ଖଟିକି ଆଣିକି ଛୁଆ ଖାଇବାକୁ ଦବ, ମେଡିକାଲ ନବ, ତାକୁ ଔଷଧ ଦବ, ତା ନାଁ ଧରି ଡାକିବ, ତାକୁ ଖେଳେଇବ, କିନ୍ତୁ କଣ କହିବ ଇଏ କୃଷ୍ଣ ସଂସାର, ତେବେ ସେ କୃଷ୍ଣ ଚେତନାରେ ଥିଲେ ଜାଣିବ ଇଏ କୃଷ୍ଣଙ୍କର ସନ୍ତାନ ବୋଲି, ଛୋଟିଆ ଜିନିଷ ପରିବାର ଭକ୍ତ। ତ ସେ ପରିବାର ଭିତରେ ନ ପ୍ରବେଶ କଲେ, ନିଜର ପରିବାର ବୋଲି ନ ଭାବିଲେ, କୃଷ୍ଣ କୃଷ୍ଣଙ୍କର ଏଇ ପରିବାର ସବୁ କୃଷ୍ଣଙ୍କର, ତୁମେ ଭକ୍ତି ତତ୍ତ୍ୱକୁ ଜାଣିପାରିବନି, ଏଟା ସବୁ ରିଭିଲ କିଛି ହବନି। ଭଗବାନଙ୍କର ନାମ, ଭଗବାନଙ୍କ ରୂପ, ଗୁଣ, ଏ ତତ୍ତ୍ୱ, ଭାଗବତ, ଏସବୁ କିଛି ତୁମକୁ କଣ କୁହାଯିବ, ପରିପ୍ରକାଶ ପ୍ରକଟ କିଛି ହବନି, ସ୍ଫୁରଣ କିଛି ହବନି। ତୁମ ପରିବାର ଡକଉଛନ୍ତି, ବାପା ନାଁ ଶୁଣିଲେ କେମିତି ଲାଗୁଛି, ବାପା ନାଁ ଶୁଣିଲେ, ମା ନାଁ ଶୁଣିଲେ, ଜିଲ୍ଲା ନାଁ ଶୁଣିଲେ, ଗାଁ ନାଁ ଶୁଣିଲେ, ତୁମକୁ କେମିତି ଲାଗୁଛି, ଖୁସି ଲାଗେ, ନିଜର ଭଳିଆ ଲାଗୁଛି, ଭଗବାନ ଭକ୍ତ, ଭଗବାନଙ୍କର ଧାମ, ସେଟା ତୁମକୁ ନିଜର ଲାଗିବ, ପ୍ରିୟ ଲାଗିବ, ପ୍ରିୟତା ଲାଗିବ। ଆରେ ପରିବାର କାମ, ପରିବାର ପରିବାର ଶ୍ଲୋକ ଆଉ, ସେଥିପାଇଁ କଣ ଲେଖିଲେ ସେ ତୁରଟାକୁ ଲେଖିଲେଣି, ଗୃହଟାକୁ କୃଷ୍ଣ ସଂସାର। ଆଉ ଗୋଟେ ଭଜନ ଲେଖିଲେ, ଯେ ଦିନେ ଗୃହେ ଭଜନ ଦେଖି ଗୃହେତେ ଗୋଲକ ଭାଏ, କେତେ ବଡ କଥା ସେ ଲେଖିଲେ, ଯୋଉଦିନ ଘରେ ଭଜନ ହଉଛି ମତେ ମୋ ଗୃହ ହଉଛି ଗୋଲକ। ମଠରେ ଆମର ଭଜନ ହଉନି, ତାଙ୍କର ଘରେ ଭଜନ, ସେ କଥା କହୁଛନ୍ତି, ଯେ ଦିନେ ଗୃହେ ଭଜନ ଦେଖି ଗୃହେତେ ଗୋଲକ ଭାଏ, ଗୃହରେ ମୋର ଭଜନ ଲାଗୁଛି ଗୋଲକ ଭଳିଆ ଲାଗୁଛି। ସେ କେଉଁ ସ୍ତର, କେଉଁ ସ୍ତର କଥା, ଏଇ ପରିବାର ଭକ୍ତ ସେ ବହୁତ, ଏଇ ବୈଷ୍ଣବ ଯୋଉ ତତ୍ତ୍ୱ ସବୁ ରହିଛି ନା, ସେ ଫୋର୍ଥ ଡାଇମେନ୍ସନ କଥା, ଫୋର୍ଥ ଡାଇମେନ୍ସନ କଥା, ସେ ରିଭିଲ୍ଡ ହବ, ତୁମକୁ ପ୍ରକଟ ହବ, ପରିସ୍ଫୁଟ ହବ, ତୁମର ସମର୍ପଣ, ତୁମର ଗୁରୁକୃଷ୍ଣଙ୍କ ପ୍ରତି ସରଳତା, ସବୁଠୁ ବଡ ହେଲା ନିଷ୍କପଟତା ଆଉ ସରଳତା। ତୁମର ନିଷ୍କପଟତା ନଥିଲେ ବା ସରଳତା ନଥିଲେ ତୁମକୁ କୌଣସି ଜିନିଷ ଆସିକି ପହଞ୍ଚିବନି, କୌଣସି ବ୍ୟବସ୍ଥା ଆସିକି ପହଞ୍ଚିବ ନା, ସାଧୁ ସଙ୍ଗ ପାଇପାରିବ ନା, ଉତ୍ତମ ସାଧୁ ପାଇପାରିବ ନା, ଶାସ୍ତ୍ରର ଉତ୍ତମ ଦିଗ ତୁମକୁ ଦର୍ଶନ ହବ ନା, ନାମ ପ୍ରଭୁଙ୍କର କରୁଣା ତୁମେ ଉପଲବ୍ଧି କରିପାରିବ ନା, ବିଗ୍ରହ ଶ୍ରୀ ବିଗ୍ରହଙ୍କର କରୁଣା ଉପଲବ୍ଧି କରିବ, କିଛି ହେଇପାରିବନି, କିଛି କିଛି ହେଇପାରିବ। ନିଷ୍କପଟତା ନ ରହିଲେ, କପଟତା ରହିଲେ ତୁମେ ଖାଇଗଲା, ଦୁର୍ବଳତା କଣ, ସେ ଲେଖିଲେ ଭକ୍ତିଜନ ଠାକୁର କାଲି କହୁଥିଲେ, ଦୁର୍ବଳତା ଅପେକ୍ଷା କପଟତା ହଉଛି ଶତଗୁଣ ପାପ, ସେ ଲେଖୁଛନ୍, ଏ ଦୁର୍ବଳତାରୁ କପଟତା ପ୍ରକଟ ହୁଏ, ଦୁର୍ବଳତାକୁ ଲୁଚେଇବାକୁ ଯାଇ କପଟତା ପ୍ରକଟ ହେଇଯାଏ, କିନ୍ତୁ ଦୁର୍ବଳତା ପାପ ଠାରୁ କପଟ ହେଉଛି ଅଧିକ ପାପ, ପାପୀ ସେ ଲେଖୁଛନ୍ତି, ଏ ଗୁରୁତର ପାପ, ସେ ରଚନା କରୁଛନ୍ତି। ସାଧୁଗୁରୁଙ୍କର ସଙ୍ଗ କରିକି ଆମେ କପଟତାକୁ ଦୂର ନ କରିପାରିବା, ଆଉ ଉଦ୍ଧାର ପଥ କିଛି ନାହିଁ, ଆଉ କୌଣସି ଉଦ୍ଧାର ପଥ ନାହିଁ। ଏ ଗୋଟେ ସ୍ପିରିଚୁଆଲ ଲାଇଫ, ଏଟା କେତେ ବଡ କୃଷ୍ଣ ଚେତନ ଯୋଉ ଶବ୍ଦ ପ୍ରବାହ, କୃଷ୍ଣ ଚେତନ ଯୋଉ ଭାବଟା, ଏସବୁ ଅତ୍ୟନ୍ତ ଆତ୍ମଧର୍ମ ଗୁଡିକ, ପରିବାର ଭକ୍ତ ନହେଲେ ବା ଯେମିତି ଏକ ଧର୍ମ ଆସିଲା ବିଚାରଧାରା, କେମିତି ସେ ଜାଣିଲେ ସବୁ ଲେଖିଲେ, ହାସ୍ୟ ପରିହାସ ହଉଛନ୍ତି ସଖା ଆଉ ସରି ସଖୀ ଗୋପୀମାନେ ଆଉ କୃଷ୍ଣ, ସେମାନେ କେମିତି ଆଚାର୍ଯ୍ୟମାନେ କେମିତି ଜାଣିଲେ, ଆଚାର୍ଯ୍ୟମାନେ କେମିତି ଜାଣିଲେ ସେ ରାଧାକୃଷ୍ଣଙ୍କର ପରେ ଯୋଉ ନାଟକ ସବୁ ରହିଛି, କଣ ରାଧାକୃଷ୍ଣଙ୍କ ଉପରେ ଯୋଉ ରଚନା ଗୁଡାକ ରହିଛି, ଲୋକ ରାଧାକୃଷ୍ଣଙ୍କର କଥାଟାକୁ ନେଇକି, ଲୀଳାଟାକୁ ନେଇକି ଲୀଳା ଉପରେ ମତ ରଖୁଛନ୍ତି, କିନ୍ତୁ ରାଧାକୃଷ୍ଣଙ୍କର କିଛି ନୂଆ ଲୀଳା କିଏ ଲେଖିଛି ମୁଁ ଦେଖେଇଲ, ରାଧାକୃଷ୍ଣଙ୍କର ଯୋଉ ନୂଆ ଲୀଳା ଗୁଡା କିଏ କଣ ଲେଖିଲା, ଏଇ ଯେମିତି କଥାବାର୍ତ୍ତା ହଉଛନ୍ତି, ଲେଖିପାରିଛି ଲେଖା ଉପରେ, ବସ୍ତ୍ରହରଣ ଉପରେ ମତ ଦଉଛନ୍ତି, ରାସଲୀଳା ଉପରେ ମତ ଦଉଛନ୍ତି, ତୁମେ ଗୋଟେ କୃଷ୍ଣଙ୍କ ଲୀଳା ନୂଆ ଲୀଳା ଲେଖ ଦେଖିବା, ଲେଖିଲୁ କାଲି ବସିକି ଦେଖିବା, ତୁ କଣ ଗୋଟେ ଚିନ୍ତା କରି ଗୋଟେ ଲୀଳା ଲେଖିଲୁ କୃଷ୍ଣ କଣ କରୁଥିବେ ଭାବି ଲେଖିପାରିବୁ, କଣଟା ଲେଖିବୁ, କେତେ ତ ମୁଣ୍ଡରେ ବସିବି ନାହିଁ, ଗୋଟେ ଯାହା ଲେଖିବୁ ଗୋଟେ ଭୌତିକ ଜିନିଷ କିଛି ଲେଖିବୁ, ଆଉ କଣ କଳ୍ପନା କରିକରି ଗୋଟେ କିଛି ଲେଖିବୁ, ସେଟା କାହା କାହା ମେଳକୁ ତଳା ଖାଇବନି, ସେମାନଙ୍କ ଏ ଜିନିଷ କେମିତି ଆସୁଥିଲା, ଏଟା କାହିଁକି ପଡିଛି ନା, ଆଚାର୍ଯ୍ୟମାନେ ହିଁ ହେଉଛନ୍ତି ଭଗବାନଙ୍କର, ସେମାନେ ଦୂତ ପ୍ରେରିତ, ସେମାନେ ସଖା ସଖୀ, ସେମାନେ ସବୁ ଜାଣିଛନ୍ତି ସମ୍ବାଦ, ତାଙ୍କ ଘର କଥା ସେଟା ସେ ଜାଣିବେନି, ତୁ କିଏ ଜାଣିବ, ତାଙ୍କର ଏଟା ଘର କଥା, ସେ ସେଇଠି ରୁହନ୍ତି, ସେ ଜାଣନ୍ତିନି ସଖା ସଖୀ ମାନଙ୍କର ସ୍ୱଭାବ କଣ, କୃଷ୍ଣ କେମିତି କଥାବାର୍ତ୍ତା କରନ୍ତି ଜାଣିଛନ୍ତି, କିନ୍ତୁ ହାସ୍ୟ ପରିହାସକୁ ସେ ବଚନ ରଚନା କରିଛନ୍ତି, ଆଚାର୍ଯ୍ୟମାନଙ୍କ ପ୍ରତି ଏଇ ଦୃଷ୍ଟି ରହିବ। ଗୋସ୍ୱାମୀ ଯୋଉ ଆମେ ବନ୍ଦନା କରୁଛେ ନା, କଣ ବନ୍ଦେ ଅହମ୍ ଶ୍ରୀ ଗୁରୁ ಶ್ರೀಯುತ ಪದಕಮಲಂ ಶ್ರೀ ಗುರುನ್ ವೈಷ್ಣವಾಶ್ಚ. ಈ ಗುರುನ್ ಬಹುವಚನ ರೋಗಿಗಲ್ಲ, ಸಮಸ್ತ ಆಚಾರ್ಯ ಮನಂಗರು ಚರಣ ಕಮಲರೆ ವಂದನ ಕರಿಯ ಕರಾಯಿವ. ଦେଖିଲେ ଚୈତନ୍ୟ ଚେତନ କଣ ସେ ଲେଖିଲେ, ସାବରଣ ପ୍ରଭୁର କରିଆ ନା ଏଇଟା ଚୈତନ୍ୟ ଭାଗବତ. ଆମର ଆମ ବନ୍ଦନାରେ ଦେଖ କଣ ଲେଖା ହେଲା, ସଦ୍ୱୈତମ ସାବଧୂତମ ସଦ୍ୱୈତମ ସା ଅବଧୂତମ. ଅବଧୂତମ କିଏ? ନିତ୍ୟାନନ୍ଦ ପ୍ରଭୁ. ସଦ୍ୱୈତମ ସାବଧୂତମ ପରିଜନ ସହିତମ, ପରିଜନ ମାନଙ୍କୁ ରଖା ହେଲା. ପରିଜନ କିଏ? ଶ୍ରୀକୃଷ୍ଣ ଚୈତନ୍ୟ ଦେବମ, ଚୈତନ୍ୟ ମହାପ୍ରଭୁଙ୍କର ପରିଜନ ସଙ୍ଗୀ, ଅବଧୂତଙ୍କର ସଙ୍ଗୀ, ନିତ୍ୟାନନ୍ଦଙ୍କର, ଅଦ୍ୱୈତଙ୍କର, ସମସ୍ତଙ୍କର ସଙ୍ଗୀ. ସଦ୍ୱୈତମ ସାବଧୂତମ ପରିଜନ ସହିତ କୃଷ୍ଣ ଚୈତନ୍ୟ ଦେବ. ଏଇ ଯୋଉ ଗୁରୁ ରଖାଲା ଆଚାର୍ଯ୍ୟମାନଙ୍କ ପ୍ରତି ଏଇ ଦୃଷ୍ଟି ସବୁ ରହିବ. ନହେଲେ ତୁମର ଶକ୍ତିଟା ଯୋଉ ପ୍ରାପ୍ତ ହବ ତୁମେ ଆଚାର୍ଯ୍ୟ ନିଷ୍ଠତାରୁ, ଆଚାର୍ଯ୍ୟଙ୍କ ପ୍ରାର୍ଥନାରୁ, ସେ ଆମ ପାଇଁ ଆସିଛନ୍ତି, ଭଗବାନ ତାଙ୍କୁ ପଠେଇଛନ୍ତି, ତାଙ୍କର କଥା ତୁମେ ବୁଝି ନ ପାରିଲେ ଭାଗବତ ବୁଝିପାରିବେନି, ବୁଝିପାରିବେ. ଭାଗବତ ଭଗବାନଙ୍କର ଶ୍ରେଷ୍ଠ ଗ୍ରନ୍ଥ, କିନ୍ତୁ ପ୍ରଣାମ କରା ଦେଖୁ ନା, ନାରାୟଣ ନମସ୍କୃତ୍ୟ ନରୋଚୟ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସମ, ବ୍ୟାସଙ୍କୁ ବି ପ୍ରଣାମ କରା. କେଉଁଠି ରଚନା କର୍ତ୍ତା ତାଙ୍କୁ ନିଜେ ପ୍ରଣାମ କରିଛନ୍ତି, ତାହେଲେ ଦେବୀ ସରସ୍ୱତୀ ବ୍ୟାସମ ତତ ଜୟ ମୁଦିର ଭାଗବତ ରଚନା କଲା କି? ବୈଷ୍ଣବ ରଚନା କଲେ, ତାହେଲେ ପ୍ରଣାମଟା କିଏ ଲେଖିଲା? ପ୍ରଣାମ କିଏ କରୁଛନ୍ତି? ନିଜେ କେମିତି ଲେଖିବେ ତତ ଜୟ ମୋଦୀ ରହେ? କିଏ କେମିତି ଲେଖେ ଦେବୀ ସରସ୍ୱତୀ ବ୍ୟାସମ ତତ ଜୟ ମୋଦୀ ରହେ କେମିତି ଲେଖେ ରଚନା କରି? ଯଦି ତାକୁ ତୁମେ କହିବେ ନା ଏଇଟା ସୁତ ଗୋସ୍ୱାମୀ କହିଛନ୍ତି ପ୍ରଣାମ କରୁଛନ୍ତି, ତାହେଲେ ଭାଗବତରୁ କଟିଗଲା 30 ଶ୍ଳୋକ, ତାହେଲେ 30 ଶ୍ଳୋକ ମାଇନସ୍ କରିଦିଅ, 18,000 ଶ୍ଳୋକ ହବ କି? ତାହେଲେ କେମିତି ଶ୍ଳୋକ କେମିତି ପ୍ରଣାମ କଲେ, କେମିତି ସେ ରଚନା କଲେ, ତାହେଲେ ରଚନା କିଏ କରୁଛନ୍ତି, କେମିତି ଇଏ ହେଇଛି? ବୁଦ୍ଧି କିଛି କାମ କରିବେନି. ଭାଗବତରେ କେତେ ପ୍ରଶ୍ନ ତାକୁ ପଚାରିଦେଲେ ତମ ବୁଦ୍ଧି କିଛି କାମ କରିବେନି, ସେଠି ତମ ଯୋଉ ଜ୍ଞାନ ଭାବନା ରହିଛି ତୁମେ ମୁଁ ପଢିକି ଗୋଟେ ଜାଣିଦେବି କଣ କରିବି, କିଛି ନାହିଁ. ଶ୍ଳୋକଟା ଅର୍ଥଟା ତମେ ଗୋଟେ ବୁଝେଇ ଦଉଛ, ଯେମିତି ଏ ପ୍ଲସ୍ ବିର ହୋଲ୍ ସ୍କୋୟାର, ଏ ସ୍କୋୟାର ପ୍ଲସ୍ ବି ସ୍କୋୟାର ପ୍ଲସ୍ 2ab, ଏଟା ତମ ବୁଦ୍ଧି ଦ୍ୱାରା ବୁଝିଦେଲ, ଏଟା ବୁଝିଦେଇଛ ତୁମେ, ଗୋଟେ ଫର୍ମୁଲାଟାକୁ ବୁଝିଛ ବାସ, କିନ୍ତୁ ଆପ୍ଲାଏ କରିପାରିବନି, ଆପ୍ଲାଏ କରିପାରିବ ଭାଗବତ ସେଗୁଡ଼ା ବୁଝି ଦଉଛ କିନ୍ତୁ ଆପ୍ଲାଏ କରିପାରିବନି, ସେଟା ତୁମ ଜୀବନ ଆପ୍ଲାଏ କରି ତମ କଷ୍ଟ ହେଇଯିବ ବହୁତ. ମାନେ ଏଇ ଭଗବାନଙ୍କର, ଭଗବାନ ଯଦି ଶବ୍ଦ ବ୍ରହ୍ମ ରୂପରେ ରହିଛନ୍ତି ସେ କଣ ତାକୁ ଆମେ ଜଡ ଜଡ ଯିବ ଗୋଟେ କଣ ଜାଣିବ, ତାକୁ ଯେତିକି କରୁଣା କରେ ଗୋଟେ ଯିବ ସେତିକି ତାଙ୍କୁ ଜାଣିବ. ଭାଗବତରେ ଯେତେ ସବୁ ପ୍ରଶ୍ନ ସବୁ ରହିଛି ତାକୁ ଯଦି ପ୍ରଶ୍ନ ପ୍ରଚାର ଦିଆଯିବ ତାହେଲେ ତମେ ଜାଣିପାରିବ ଭାଗବତ କଣ, ଅଦ୍ଭୁତ ଏଇ ଶାସ୍ତ୍ର. ସେଠି ସେ ନିଜେ ହିଁ ପ୍ରଣାମ କରୁଛନ୍ତି, ସେ ଗୋଟିଏ ଗୋଟିଏ ଗ୍ରନ୍ଥରେ ଦେଖ ସୁତ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଣାମ କରୁଛନ୍ତି, ସୁଖଦେବଙ୍କର ପ୍ରଣାମ ଏଠି ଅଛି କି ନାହିଁ, ସେ ପ୍ରବଚନ ଦେଲା ସୁଖଦେବଙ୍କର ପ୍ରଣାମ କରୁଛନ୍ତି, ଏଠି ରହିଲେ ଦେଖିଲାକୁ ରହିଲେଣି ନାରାୟଣ ନମସ୍କୃତ୍ୟମ ନରଞ୍ଚୈବ ନରୋତ୍ତମ ବ୍ୟାସଙ୍କର ପ୍ରଣାମ ବି ରହିଛି. ଯିଏ ଲେଖିଲେ କିଏ ଲେଖିଲେ? ବ୍ୟାସଦେବ ଲେଖିଲେ, ବ୍ୟାସଦେବ ଲେଖିଲେ ସେ ନିଶ୍ଳୋକଟ ସେ ରଚନା କରିଥିବେ ନିଶ୍ଚିତ, ତ ତାଙ୍କ ପ୍ରଣାମଟା କେମିତି ସେ ରଖିବେ ଖୋଜ ତୁମେ, କାହିଁକି ଏମିତି ହେଲା ଆଶ୍ଚର୍ଯ୍ୟ ସବୁ. ଆଚ୍ଛା ସିଏ ନିଜେ ଭାଗବତ ମୋହିତ ହେଇଛନ୍ତି କୋଉଥିରେ? ଭାଗବତ ପୂର୍ବରୁ ସବୁ ବେଦ ପୁରାଣ ଉପଦେଶ ଏଇଟା ଯୋଉ ମୋହିତ ହେଲେ, ଭାଗବତରେ ରହିଲେ କି ନାହିଁ? ପ୍ରଥମ ସ୍କନ୍ଦ ରହିଲେ କି ନାହିଁ? ନାରଦ ଆସିଲେ ତାଙ୍କୁ ଉପଦେଶ ଦେଲେ କାହାକୁ? ବ୍ୟାସଙ୍କୁ. ତାହେଲେ ଏଟା କିଏ ରଚନା କରିଥିବେ? ଯଦି ତୁମେ କହିବ ନା ସେଟା ବ୍ୟାସଦେବ କହିଛନ୍ତି, ସେଟା ସୁତ ଗୋସ୍ୱାମୀ କହିଛନ୍ତି, ତାହେଲେ ସେଟା କାଟିଦିଅ, ତାହେଲେ ଭାଗବତ ହଉଛନ୍ତି କି? 18,000 ଶ୍ଳୋକ ହେବେ କି? ସେ ସେକ୍ସନଟାକୁ କାଟିଦେଲା ପରେ ଯଦି ସେଟାକୁ ଆମେ କାଟିଦେବା ଭାଗବତରୁ ନା, ସେଟା ବ୍ୟାସଦେବ ରଚନା କରିନାହାନ୍ତି. ତାହେଲେ ଜନ୍ମାଦର୍ଶୀ ଯେତେ ଅନୁବାଦ ଏଇ ଶ୍ଳୋକଟାକୁ କିଏ ରଚନା କଲେ? ତାପରେ ଏଇ ଶ୍ଳୋକଟା ମଝିରେ କେମିତି ବସିଲା? ତେଣୁ ଇଏ ସବୁ ପରିବାରର କଥା, ଯେତେ ଶାସ୍ତ୍ର ଯେତେ ଯୋଉ ଜିନିଷ ମର୍ମ ଜିନିଷ ରହିଲେ ସବୁ ସେ ପରିବାରର କଥା, ସେ କେମିତି ପ୍ରକଟ ହେଲେ, କଣ ହେଲେ, କଣ ନାହିଁ. ଯିଏ କୃଷ୍ଣ ସଂସାର ଭିତରେ ପ୍ରବେଶ କରିବ ସେ କେବଳ ଏଇ ସବୁ ଅବ୍ୟ ଜିନିଷ, ଏଗୁଡା ଟ୍ରାନ୍ସଜେଣ୍ଡାଲ ଜିନିଷ ଗୁଡା ତୁମେ କଣ ତା ମୁଣ୍ଡକୁ ଖର୍ଚ୍ଚ କଲେ କିଛି ପାଇବନି, ଖାଲି ଯେ ଆମେ ଫର୍ମୁଲାଟାକୁ ବୁଝିଦଉଛେ, ଆପ୍ଲାଏ କରିପାରିବନି କିଛି ତୁମେ. ସେଥିପାଇଁ କୃପା 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 ସବଳ କୁହାଯିବ, ନିଷ୍କପଟ ହେଇକି ଭଗବାନଙ୍କର ସେବା କର, ଭଗବାନଙ୍କର ଜପ କର, ନିଷ୍କପଟ ହେଇଯା, ତାଙ୍କ ଉପରେ ସମର୍ପିତ ହେଇଯା, ସମର୍ପିତ ହେଇଗଲେ ଯଦି ସିଏ ତୁମକୁ ଚାହିଁବେ କି ଜଣେଇଦେବେ, ଯଦି ସେ କିଛି ଚାହିଁବେ ତୁମକୁ ଜଣେଇଦେବେ, ସେ ପ୍ରକାଶ ନ କଲେ ତୁମ କିଛି ଭକ୍ତି ତତ୍ତ୍ୱର କିଛି ପ୍ରକାଶଟା ପ୍ରାପ୍ତ ହେଇପାରିବନି, ନହେଲେ ଏସବୁ ଜିନିଷ କଣ ବୁଝି କୁଠି ଯିବ, ବୁଝିବ କଣ? ସେ କଥାଟା ଆସିଲା କେମିତି ଚକ୍ରବାସ ଜାଣିଲେ ଏମିତି କଥା ହସାଉଛନ୍ତି ଗୋପୀମାନେ, ଖାଲି ଲେଖା ହେଲା ପରିହାସ ଭାଗବତରେ, ସେ ଏତେ କଥା କୋଉଠି ଲେଖିଲେ? କୌଣସି ଆଚାର୍ଯ୍ୟ ଲେଖିଥିବେ ଏମିତି? ସେ କେମିତି ଲେଖିଦେଲେ? ମନମୋହନ କଳ୍ପନା କରି ଲେଖିଦେଲେ? ସଂସ୍କୃତରେ ତାଙ୍କ କାମ ନଥିଲା? ଆଚ୍ଛା, ଯିଏ ଲେଖିବ ସେ ପଣ୍ଡିତ ପାଇଁ ସଂସ୍କୃତରେ ବସିକି ବୁଢା ବୟସରେ ବୃନ୍ଦାବନରେ ସେ ସବୁ ଲେଖିବେ? ସେ ପ୍ରକଟ ହଉଥିଲେ, ତାଙ୍କ ପାଖରେ ସବୁ ପ୍ରକଟ ହେଇଛନ୍ତି ଭଗବାନଙ୍କର ଏ ବାଣୀ ଗୁଡିକ ସବୁ, ନିଜେ ଭଗବତୀ ବାଣୀ ସବୁ ଶବ୍ଦ ବ୍ରହ୍ମ ସବୁ ଆବିର୍ଭାବ ହେଇଛି। କଣ ମଣିଷ କି ଏଇଟା ମାନବ କୃତ ନୁହେଁ ନା? ସବୁ ଟୀକା ଟିପ୍ପଣୀ ଯୋଉ ସବୁ ରଚନା କରିଛନ୍ତି ସବୁ ସବୁ ଭଗବତ କୃତ। ତେଣୁ ଗୋପୀମାନେ କହିଲେ, କଣ କହିଲେ ଅନ୍ତିମରେ? କହିଲେ ତୁମେ ଦେଖ ଦେବୀମାନେ, କୃଷ୍ଣ କହିଲେ ଦେବୀମାନେ ଆସିଥିଲେ, ସେମାନେ ପୂଜା କରିକି ବସ୍ତ୍ର ରଖିଦେଲେ। ଗୋପୀମାନେ ପଚାରିଲେ ଯେ ଦେବୀମାନେ ବସ୍ତ୍ର କାହିଁକି ରଖିଦେଇକି ଯିବେ ନା, ସେ ଆସିବା ପାଇଁ ଆଜି ଆସିକି ପୂଜା କରି କହିବେ ନା? ତୁମେ କି ତତ୍ତ୍ୱ ଜାଣିନ? କୃଷ୍ଣଙ୍କୁ ସେ ସିଧା କହିଲେ, ତୁମେ କି ତତ୍ତ୍ୱ ଜାଣିନ? ଏଇ ଯୋଉ ରଚନା ସବୁ ଜଣେ କଳ୍ପନା ଚିନ୍ତା କରିବ, କେମିତି ରଚନା କଲି ସବୁ? ଯିଏ ଯାହା ଲେଖୁଛି ସବୁ, ଯିଏ ଯାହା କହୁଛି, ଯିଏ ଯାହା ଲେଖୁଛି ବର୍ତ୍ତମାନ, ସେଗୁଡିକ କଣ ଯେମିତି କହୁଥିଲେ ବୁଝିପାରୁଛ ନା? ଯଦି କପି କରିବା କଥା କହୁଥିଲେ ବୁଝିପାରୁଛ ନା? ଗୋଟେ ବହି ପଢିକି ଗୋଟେ ଛୁଆ କପି କରେ, ସେ କଣ କରେ? ସେ କପିଟାକୁ ଉତ୍ତାରି ପାରିବ ଠିକ ସେ? ବହିଟା ପଢିକି କପି କରିଛି ନା, ତା ପ୍ରଶ୍ନଟା ଜାଣିଛି, ଉତ୍ତରଟା ଜାଣିଛି, ସେ ନିଜେ କପି କରିଛି, ବହିଟା ପଢିକି କପି କରିଛି, ସେ କଣ କରିପାରିବ? ଆଟଲିଷ୍ଟ ସିଏ ଯଥାନ ରୂପରେ କପିଟା କରିଦେଇ ପାରିବ। ଯଦି ବାଜିଲା ପରୀକ୍ଷାରେ କପି କଲେ ତାର ଫାଇଭ ପାସ୍, କିନ୍ତୁ ମାଷ୍ଟର ଧରି ନବ, ମାଷ୍ଟର କାହିଁକି ଧରି ନବ? ନା ନା, ମାଷ୍ଟର କେମିତି ଧରିବ? ପିଲାଟା କପି କରିଛି ବୋଲି, ଆରେ ସେ ପାଠ ପଢି, ସେ ଛୁଆକୁ ସେ ଜାଣିନି ଇଏ କୋଉ ପଣ୍ଡିତଟା, ଅଲଗା କ୍ୱେଶ୍ଚନ ଆନ୍ସରଟା ସେ କଣ ଦେଇ, କଣ ବୁଝିପାରୁଛ କି ନାହିଁ? କାରଣ ଆମେ ସବୁ ମାଷ୍ଟରଙ୍କ ଦୂର ଥିଲୁ, ସେ ଖାତା ଦେଖିଲା ବେଳକୁ ସେ ସବୁ ଧରନ୍ତି, ଖାତା ଦେଖିଲା ଆମେ ସବୁ ଦେଖୁ ସାର ସେଠି କାହିଁକି ପାଞ୍ଚ ମାର୍କ ଦେଲେ, ଏଠି ପୁରା ପୁରା ଉତ୍ତାର ଦେଇଛି, ପୁରା ସତ ସତ ସବୁ ଲେଖିଛି, କାହିଁକି ସାର ଧରିନେବେ ଏଇଟା ବହିରୁ? କାହିଁକି ଶବ୍ଦ ଗୁଡାକ ଲେଖିଥିବ ଓଡ଼ିଆରେ, ମନେକର ବହିରୁ ଉତ୍ତାରିକି ଆଣିଛି, ସେ ଶବ୍ଦ ଗୁଡାକ ପୁରା, ସେ ଯୋଉ ଶବ୍ଦ ଗୁଡିକ ପାଠ୍ୟକ୍ରମରେ ଅଛି ସେଗୁଡାକ ରଚନାଟା କମି ପାରୁଛି। ଗାଈର ଆତ୍ମ କାହାଣୀ ଲେଖ, ସେ ପରେ ଯାହା ଲେଖା ହେଇଛି ସେ ଯୋଉ କଣ ଗୋଟେ ଆଗରୁ ଥାଏ ନା? ମୁଁ ସେ ବହିଟା ସବୁ ବିକ୍ରି ହୁଏ କଣ ରଚନା ବହି? ସେଟା କଣ ଗୋଟେ କି କଣ ଗୋଟେ ତିନିଟା ଅକ୍ଷର ଗୋଟେ କଣ ବହି ଏମ୍ବିଡି ଏମ୍ବିଡି ଟ୍ୟୁଟୋରିଆଲ ସେ ପୁରା ଉତ୍ତାରି ନେଇ ଆସିଥିବ। ମାଷ୍ଟର ସବୁ ବହି ଜାଣେ, ମାଷ୍ଟର ସବୁ ପାଠ ଜାଣିଛି, ସିଦ୍ଧାର୍ଥ ଏଇଟା ଉତ୍ତାରିଛି ରେ, ମାଷ୍ଟର ପାଠ ପଢିଛି, ତାର କୋଉ ସ୍ଟାଣ୍ଡାର୍ଡ ସେ ଜାଣିନି, ସେ କପି କରିକି ନେଇ ଆଇଲେ ତାକୁ ଧରିଦେବନି? ମାଷ୍ଟର ବହିରୁ କପି କଲେ ଧରିଦେବ, ଆଉ ଦେଖି କପି କଲେ ସାଙ୍ଗ ପିଲା କତୁରୁ ସେ କପି କରିଦେବ, ସେ ଓଲ୍ଟା ଲେଖିଥିବ, ଖାଲି ଆନ୍ସରଟା ମେଳ ଦେଇଥିବ, ମଝିରେ ଦେଖିଲାକୁ କୁଆଡେ କଣ ପଶିଗଲା, କୋଉଠି ପ୍ଲସ୍ ମାନେ ସେମାନେ ମାଷ୍ଟର ଧରିନବ, ଭଗବାନ ସବୁ ଧରିନେବେ। ଇଏ କି ଚଳିବନି? ଇଏ ତୁମେ କୋଉଠି ଶୁଣିଦେଇ କହିଦବ କି ପାଞ୍ଚଟା କଲେକ୍ସନ କରି କହିଦେଲ, ଠିକ ଅଛି ତୁମେ କହୁଛ ଭଲ, ଭଗବାନଙ୍କ ପ୍ରଚାର ବାଣୀ ପ୍ରଚାର ସେଟା ସତ୍ୟ, କିନ୍ତୁ ସ୍ପିରିଚୁଆଲ ଲାଇଫ ସ୍ପିରିଚୁଆଲ ଜିନିଷ ଗୋଟେ ଅଲଗା ଜିନିଷ, ଏଟା ମ୍ୟାଟର ଅଫ ରିଏଲାଇଜେସନ, ସେଲ୍ଫ ରିଏଲାଇଜେସନ, ଏଟା ସେଲ୍ଫ ରିଏଲାଇଜେସନ। ସେଥିପାଇଁ ପ୍ରଭୁପଦ କୁହନ୍ତି, ୟୁ ସୁଡ୍ ହିୟର ଫ୍ରମ୍ ସେଲ୍ଫ ରିଏଲାଇଜେସନ, ସେଲ୍ଫ ରିଏଲାଇଜେସନ, ଏ ବହୁତ ବଡ ବଡ ଜିନିଷ ସବୁ ସ୍ପିରିଚୁଆଲ ଜିନିଷ। ଆମେ ବି ସବୁ ସେତେବେଳେ ଜାଣିନଥିଲୁ, ବର୍ତ୍ତମାନ ସବୁ ୟାର କଣ ଶାସ୍ତ୍ର, କଣ ଭଗବାନ କହୁଛନ୍ତି, କଣ ଆଧ୍ୟାତ୍ମିକ ଜୀବନ, ବହୁତ ବଡ ଜୀବନ ଇଏ। କିଏ କେଉଁ ଷ୍ଟାଣ୍ଡାର୍ଡରେ କଣ, ମାଷ୍ଟରଙ୍କୁ ସବୁ ଜଣା, ଭଗବାନ ଗୁରୁକୃଷ୍ଣଙ୍କୁ ସବୁ ଜଣା, ସେ ଜାଣିପାରିବନି ଏଇଟା କପି କରି କହୁଛି କି ନ ବୁଝିକି କହୁଛି, କହିଦଉଛି, ସିଏ ଜାଣିଲା ସେଟାକୁ କହିଦେଲା, କହିବାର ଗୋଟେ ଉତ୍ସାହରେ ସେ କହିଦଉଛି, ସେଟା ସେ କଣ କରୁଛି ସେଟା ମାଷ୍ଟର ଜାଣିନି, କୃଷ୍ଣ ଜାଣିନାହାନ୍ତି, ଏଇଟା କହୁଛି ଏଇଟା କରୁଛି କଣ ଜାଣିନାହାନ୍ତି, ତାଙ୍କୁ କଣ ଠକେଇବ? ମାଷ୍ଟର ପରୀକ୍ଷା ଦେଲା ବେଳେ ମାଷ୍ଟର ଆମେ ସବୁ ଖାତା ଦେଖୁ, ସାର ଖାଇବାକୁ ଯିବେ ସବୁ ଖାତା ଦେଖିଥିବେ, ଦେଖିବେ ତା ନମ୍ବର କେତେ ରଖିଛି କାଢିବ, ସବୁ ପାଖରେ ରହୁ ନା ସବୁ ଦେଖିବୁ, ନାଲି ଗାର ଏମିତି ମରା ହେଇଥିବ, ହେଡ଼େ ହେଡ଼ ଛକା ମରା ହେଇଥିବ, ସେ ତ ମାଷ୍ଟର, ସିଏ ଆଉ ତାକୁ କଣ ଦେଖିବ, ଚକଣା ନାଗି ତାର ଏମିତି ଘାର ମାରି ଦେଇଥିବେ, ଏଠି ହାଫ ଏଠି ଅଢେଇ, କୋଉଠି ଅଢେଇ ମାର୍କ, କୋଉଠି ସାଢେ ତିନି ମାର୍କ, ତାକୁ ଖାତା ରିପୁ କର ପଚାରୁ, ସାର ଏଠି ସାଢେ ତିନି ମାର୍କ କାହିଁକି ଦେଲ, କିରେଟା ତୁ କପି କରୁଛୁ କୋଉଠୁ? ତେଣୁ ତାର ନିୟମ ଦେଖିବ, ଉତ୍ତର ଯେହେତୁ ମିଳିଦେଇଛି ତାକୁ ହାଫ୍ ମାର୍କ ଦବ, ମଝିରେ ଭୁଲ ଅଛି ଯୋଉଠି କପି କରିଥିବ ପୁରା କପି କରି ଉତ୍ତର ଦେଇଥିବ ବହିରୁ ତାକୁ ଦଶରୁ ଦଶ ଦବନି, କେତେ ଦବ ଚାରି ପାଞ୍ଚ ଦେଇକି ଛାଡ଼ିଦବ। କେମିତି ଜାଣିବ ସାର କପି କରିଛି ବୋଲି, କିରେ ଏଟାକୁ ମୁଁ ପାଠ ପଢିଛି ଏଟା ଏକ ନମ୍ବର କଥା ଥିଲା, ଏଟା ଦ୍ୱିପଦ କହିପାରନା, ଏକ ପରୀକ୍ଷାରେ ଲେଖି ଦେଇଦବ ପୁରା। ମାଷ୍ଟର ଜାଣିନି ସେ ଏମ୍ବିଡି ନା କଣ କହିଲ, ସେ ଜାଣିଛି କଣ ଲେଖା ହେଇଛି ସେଠି, ଏଟା କପି କରିଛି ରେ ପାଞ୍ଚ ମାର୍କ ଦେଇ ଛାଡ଼ିଦବ। ସ୍ପିରିଚୁଆଲ ଜିନିଷ ଏ ଜିନିଷ ନୁହେଁ, ଆମେ ଲେଖିପାରିବାନି କିଛି, କହିପାରିବାନି କିଛି, ପ୍ରକୃତ କିଛି କହିପାରିବାନି, କିଛି ଲେଖିପାରିବାନି। ସ୍ପିରିଚୁଆଲ ଜିନିଷ କିଛି କହିବେ ନା କିଛି ଲେଖିବେ, କଣ ଲେଖିବ ଯାହା ଲେଖା ହେଇଛି ସେୟା ଲେଖିବ, ଯାହା ଶୁଣିଛ ଗୁରୁଙ୍କ ପାଖରୁ ସେ ହିଁ ଭଗବାନ ତୁମକୁ ଯାହା ବୁଦ୍ଧି ଦେବେ ତୁମେ ସେତିକି କହିପାରିବ। ଆଉ ତୁମେ ଯାହା ଆଡ୍ କରିବ, ଯାହା ସବଷ୍ଟ୍ରାକ୍ଟ କରିବ, ଯାହା କିଛି ତୁମେ କରିବ ସେଟା ସବୁ ପ୍ରୋବ୍ଲେମ, ଏଟା ସ୍ପିରିଚୁଆଲ ଜିନିଷ। ପରିବାର ଭକ୍ତ ନହେଲେ ଯୋଉ କଥା ପଡିଥିଲା ନା, କୃଷ୍ଣ ସଂସାରକୁ ଗୁରୁ ସଂସାରକୁ ତୁମେ ପ୍ରବେଶ ନ କଲେ ଏ ସ୍ପିରିଚୁଆଲ ଜିନିଷ ତୁମ ହାର୍ଟ କିଛି ଟଚ୍ କରି ନିଜର ହେଇପାରିବନି। ତୁମେ ଯେମିତି ଗୋଟେ ସ୍ତ୍ରୀ ସବୁ କରୁଛି, କାର ସ୍ୱାମୀର, ସବୁ ସ୍ୱାମୀର, ସିନ୍ଦୁର କଣ ବାହା ହେଇପାରିଲା, ସିନ୍ଦୁର ନେଲା, ବିବାହ ହେଲା ନା, ସିନ୍ଦୁର ଶଙ୍ଖା ପିନ୍ଧିଲା, କାର୍ଡ ଛପା ହେଲା, ଲୋକ ଜାଣିଲେ ବିବାହ ହେଇଛି, ପୁଅ ହେଇଗଲାଣି, ସବୁ ହେଇଗଲାଣି। କିନ୍ତୁ ସିଏ ସବୁ କଲାପରେ ରୋଷେଇ କରୁଛି, ବାସ କରୁଛି, ଖାଇବାକୁ ଦଉଛି, ସେ ଗୋଟେ ଶଯ୍ୟାରେ ଶୋଉଛନ୍ତି, କିନ୍ତୁ ନିଜର ହେଇପାରୁନି। ଦେଖୁନା ହେଇପାରୁଛି, ସନ୍ତାନ ଜନ୍ମ କରିସାରିବେନି, ସେ ଘରେ ରହିବେନି, ନିଜର ହେଇପାରୁନି। ନିଜର ଗୋଟା ତ ସହଜ ନୁହେଁ, ତାର ମନକୁ ୟା ମନକୁ ମିଳେ କି, ତାର ସୁଖ ଦୁଃଖ ସହିତ ମୋ ସୁଖ ଦୁଃଖକୁ, ତୁମେ ମଣିଷ ସାଙ୍ଗରେ ତୁମେ ନିଜର କରିପାରୁନ, ଆଉ ଭଗବାନଙ୍କୁ ନିଜର କରିବ, ଅବଶ୍ୟ ମନୁଷ୍ୟ ସାଙ୍ଗରେ ନିଜର କରିବା ଭାରି କଷ୍ଟ, ଏଇଟା ଅନନ୍ତ କାମୀ ବ୍ୟକ୍ତି ଗୁଡା ତାଙ୍କୁ ଜୀବନର ଅନନ୍ତ କାମନା ଅଛି, ତାକୁ ତୁମେ କଣ ଖୁସି କରିବ, କିନ୍ତୁ ବୋକା ଆମେ ତାଙ୍କ ପଛରେ ଗୋଡ଼ଉଛି ତାଙ୍କୁ ଖୁସି କରିଦେବି, ଖୁସି କରିପାରିବ ପିଲା ଛୁଆଙ୍କୁ ତୁମେ ଖୁସି କରିପାରିବ, ସଂସାର ଖୁସି କରିପାରିବ, ବରଂ ଭଗବାନଙ୍କୁ ସେତିକି ଚେଷ୍ଟା କଲେ ତୁମେ ଭଗବାନ ଖୁସି କରିଦେବ, କେବେ ତୁମେ ଖୁସି କରିପାରିବ। ଆମେ ବୋକା, ଆମେ ଚାହୁଁଛୁ ତାଙ୍କ ମୁଖରେ ଆମେ ହସ, ତୁମେ କେବେ ହସ ଦେଖିପାରିବେ, କେବେ ବି ଦେଖିପାରିବେ, ଦୁଃଖୀ ଜୀବନ ମୁଖରେ ହସ କିଏ ଫୁଟେଇ ପାରିବ, ଭଗବାନ ଫୁଟେଇ ପାରିବ। ତୁମେ କଣ ଭଗବାନ ହେଇଗଲେ ତୁମେ କାହାକୁ ଖୁସି କରିପାରିବ? ଗୋଟେ ପରିବାର ଭକ୍ତ ହବା, ଗୋଟେ ସୁଖ ଦୁଃଖରେ ଭାଗ୍ୟ ହବା, ଏଇଟା ବହୁତ ବଡ ଜିନିଷ। ଭଗବାନ ଯାହାକୁ ନିଜର କରିବେ ସିଏ ହିଁ କୃଷ୍ଣଙ୍କୁ ନିଜର କରିବ। ପ୍ରଭୁ ଏ ତୁମକୁ ଚଏସ୍ କରିନେ ତୁମେ ତାଙ୍କୁ ଠିକ ଅଛି ମୋ ସୁଖ ଦୁଃଖରେ ସୁଖୀ ହବ, ତାର ନିଜ କଥାଟାକୁ ସେ ଭୁଲିଯିବ, ସେତେବେଳେ ଏସବୁ ଜିନିଷ ପ୍ରକଟ ହୁଅନ୍ତି ନା। ଲେଖିବା, ଆମେ ଲେଖିବା, ଆମେ କଣ କହିବା, କଣ ଲେଖିବା? ଗୁରୁଦେବ ଯାହା ପ୍ରଭୁପା ଯାହା କୁହନ୍ତି, ଗୋଟେ ପ୍ୟାରେଟ ଭଳିଆ, କଣ ପ୍ୟାରେଟ କଣ ଏଟା କହୁଛୁ, ଶୁଆ ଭଳିଆ, କେବଳ ଶୁଆ କହିଦେବ ରାମ ରାମ ସୀତାର ରାମ, ତୁମେ ଶୁଣିଦେଉଛ ବା କହିଦେଉଛ ବା କୋଉଠୁ ପଢିଲ ବା କୋଉଠୁ ଶୁଣିଲ, ତୁମେ ସେଟା କହିଦେଲ, ଗୋଟେ ଶୁଆ ଭଳିଆ କହିଲ। ସ୍ପିରିଚୁଆଲ ଜିନିଷ ଯୋଉଟା ଯିଏ ଗୁଡା, ତୁମେ ପରିବାର ଭକ୍ତ ନହେଲେ, ଗୁରୁ ସଂସାର ପ୍ରବେଶ ନ କଲେ, କୃଷ୍ଣ ସଂସାର, ସେଟା ତୁମକୁ ଟଚ୍ କିଛି କରିବନି, ସେଟା ତୁମକୁ ନିଜର ବୋଲି ଲାଗିବନି। ଯେତେବେଳେ ଆତ୍ମୀୟତା ଆସୁନି, ନିଜର ଆସୁନି, ସେ ସ୍ୱାମୀ ସ୍ତ୍ରୀ ଗୋଟେ ଘର ରହି ସବୁ କାମ ଚାଲିଛି କିନ୍ତୁ ନିଜର ନାହିଁ, ତାମାନେ କଣ ହବ, ଯେକୌଣସି ସମୟରେ ଡିଭୋର୍ସ ବିଚ୍ଛେଦ ହେଇଯିବ, ବିବାହ ବିଚ୍ଛେଦ ହେଇଯିବ, ସେ ଚାଲିଛି, ସବୁ କାମ ଚାଲିଛି, କାମଟା ବନ୍ଦ ନାହିଁ, କାମ ବନ୍ଦ ଅଛି, ପୁଅ ବାହାହବନି, ସବୁ ଚାଲିଥିବ, କିନ୍ତୁ ଯେକୌଣସି ଛକା ବନ୍ଧ ଚାଲିଛି, ତାଙ୍କର ମନଟା ମିଳୁନି ନା, ନିଜର ହେଇପାରୁନାହାନ୍ତି ନା, ଆତ୍ମୀୟତା ଆସୁନି ନା। ଆଉ ତୁମର ଗୁରୁକୃଷ୍ଣ ପ୍ରତି ଆତ୍ମୀୟତା ନ ଆସିଲେ, ତୁମେ ଆତ୍ମୀୟତା ତ ନ ଆସିଲେ ତୁମେ କଣ କରିପାରିବ? ତୁମେ ଏଇଭଳିଆ ଖାଲି ରହୁଥିବ କିନ୍ତୁ ଛକା ବଞ୍ଜାରେ, ଯେକୌଣସି ସମୟରେ ତୁମେ ତ୍ୟାଗ କରିଦେବା, ଯେମିତି ଗତକାଲି ଆମେ ଶୁଣୁଥିଲ ନା, ଯେକୌଣସି, କାରଣ ଜୀବର ସବୁ ପ୍ରକାର ସମ୍ବନ୍ଧ ରହିଛି କାମ ସହିତ, ସେଇଟାକୁ ସେଇ ଜଡ଼ ସମ୍ବନ୍ଧ ରହିଛି, ତୁମେ କୃଷ୍ଣ ସହିତ, ଗୁରୁକୃଷ୍ଣ ସହିତ ସମ୍ବନ୍ଧିତ ନ ହେଇଛି, ସେ ଯେକୌଣସି ସମୟରେ ଛାଡ଼ିଦେବ, ଏଇଟା ବଡ଼ ଜିନିଷ ନୁହେଁ। ଆଉ ସ୍ପିରିଚୁଆଲ ଜିନିଷ ଭୁଲି ଯାଅ, ସ୍ପିରିଚୁଆଲ ଦେଖ ନା, ତୁମେ ଭାଗବତ ଭଳି ଗ୍ରନ୍ଥକୁ ଚକ୍ରପଥ ପରିହାର ଶବ୍ଦ କେତିକି ଅର୍ଥ କରୁଛନ୍ତି, ତାମାନେ କଣ କରୁଥିଲେ, ଭଗବାନଙ୍କୁ ଦର୍ଶନ, ସ୍ୱତନ୍ତ୍ର ଭଗବାନ କେମିତି କଥାବାର୍ତ୍ତା ହଉଛନ୍ତି, କବିମାନେ କଣ କହୁଛନ୍ତି, ସେ ଲୀଳାକୁ ସେ ଦର୍ଶନ କରୁଥିଲେ। ତୁମେ କୋଉଠି ଖୋଜିକି ପାଇଲ ଦେଖିବା, ଯାହାକୁ ରାଇଟର ଲେଖିଛନ୍ତି ଏଟା ଦେଖିବ, କବିମାନେ କଣ ବାର୍ତ୍ତାଳାପ ହଉଛନ୍ତି, ସେ କେମିତି ଜାଣିଲେ ନା, କିଏ ଲେଖିପାରିବେ ଏମିତି? କୃଷ୍ଣ ବର୍ତ୍ତମାନ କୃଷ୍ଣ କଣ କରୁଥିବେ, ବର୍ତ୍ତମାନ କୃଷ୍ଣ କଣ କରୁଥିବେ, ଆଠଟା ବାଜିଲାଣି କଣ କରୁଥିବେ, ହଁ ବର୍ତ୍ତମାନ କୃଷ୍ଣ କଣ କରୁଥିବେ ଜାଣିନୁ, ତୁ କୃଷ୍ଣ ଭକ୍ତ ହେଇଛି, ବର୍ତ୍ତମାନ କୋଉଠି ଆଠଟା ବେଳେ ଶୋଇବେ ନା କଣ, ସେ ବର୍ତ୍ତମାନ ଶୋଇବେନି, ବର୍ତ୍ତମାନ ନାଟକ ଦେଖୁଥିବେ ସନ୍ଧ୍ୟାବେଳେ, ସବୁବେଳେ ନନ୍ଦ ମହାରାଜ ନାଟକ, ରାମାୟଣ, ମହାଭାରତ, କୃଷ୍ଣ ବଳରାମ ସବୁ ବସିକି ଦେଖିବେ, ତାପରେ ଉଷମ କ୍ଷୀର ପିଇବେ, ବ୍ୟଥା ହବ ନା, ଲଡ଼ୁକ ମିଠା, ତାଙ୍କ ବେଶୀ ମିଠା ପ୍ରିୟ, ସେ ପିଇବେ ତାପରେ ସେ ଶୋଇବେ। ଶୋଇବେ କଣ, ଦୁଇ ଚାରି ଘଣ୍ଟା ଖାଲି ଯଶୋଦା ମାତା ଶୋଇଗଲା ମାନେ ପୁଣି ଉଠିଲେ ଚାଲିଲେ, ପୁଣି କୁଞ୍ଜକୁ ଯିବେ, ସଖା ସଖୀ ମାନେ ସବୁ ଅପେକ୍ଷା କରିଥିବେ, ପୁଣି ଘରୁ ଆସିବେ, ପୁଣି ଘଣ୍ଟେ ଦୁଇ ଘଣ୍ଟା ଶୋଇଲେ, ଉଠିଲେ ପୁଣି ପୁଣି ଚାଲିଲେ। ଭଗବାନଙ୍କୁ ତ ରେଷ୍ଟ ନାହିଁ, ଆଉ ତୁ ପ୍ରଭୁଙ୍କୁ ରେଷ୍ଟ ନାହିଁ, ତାଙ୍କୁ ଭକ୍ତ କେମିତି ସୁଖ ଦେବେ, ଆଉ ତାଙ୍କୁ ତ ରେଷ୍ଟ ନାହିଁ, ତୁମକୁ ସେଇଭଳିଆ ଜୀବନ, କୃଷ୍ଣ କେମିତି ସୁଖ ଦେବେ, ତୁମେ ରେଷ୍ଟ ବୁଲିବାକୁ ପଡିବ। ଆଉ ତୁମେ କହୁଛ ମୁଁ ଖାଇ ପିଇ ଘୁଙ୍ଗୁଡି ମାରିକି ପୁରା ଆରାମ ରହିକି ଭଗବାନଙ୍କୁ ସୁଖୀ କରିବି, ସିଏ ତାଙ୍କ ଭକ୍ତକୁ ସୁଖୀ ଦେବା କରିବା ପାଇଁ ସିଏ ତାଙ୍କ ଖାଇବା ପିଇବା ଛାଡ଼ିଲେଣି, ମୋ ଭକ୍ତ ଚାହୁଁଛି ନା ତାଙ୍କୁ ସୁଖୀ ଦେବି। ଆଉ ତୁମେ କେମିତି କହୁଛ ମୁଁ ଆରାମ ରହିକି ଭଗବାନଙ୍କୁ ସେବା କରିବି, ହବନି। ଏ ସ୍ପିରିଚୁଆଲ ଜିନିଷ ଗୋଟେ ଅଲଗା ଅଲଗା ଜିନିଷ, ଏଇଟା ବଡ କଠିନ ଜିନିଷ ନୁହେଁ, ଏଇଟା ଗୋଟେ ବଡ ସରଳ ଜିନିଷ, କିନ୍ତୁ ଗୋଟିଏ ଜିନିଷ ତ ଆମକୁ ଖାଉଛି, କୋଉଟା ନିଜ ସୁଖ ସେତିକି ଖାଉଛି। ଭକ୍ତନ ଠାକୁର ଗୋଟିଏ କଥା ଲେଖିଲେ, ନିଜ ସୁଖ ଲାଗି କିଛୁ ନାହିଁ କରି ଆର ଭକତି ବିନୋଦ ବୋଲେ, ପୁରା ଗୋଟେ ପଦରେ ସମସ୍ତ ବୈଦିକ ସିଦ୍ଧାନ୍ତକୁ ଆଣି ଗୋଟେ ଜାଗାରେ ଥୋଇଦେଲେ, ପୁରା ସମ୍ପୂର୍ଣ୍ଣ ପ୍ରେମ ତତ୍ତ୍ୱ ଜଗତର ଯେତେ ତତ୍ତ୍ୱ ଗୋଟିଏ ପଦରେ ସେ ରଖିଦେଲେ। ସେଥି ସେ ଗୋଟିକୁ ଜଣେ ଧ୍ୟାନ କରୁ କର୍ମ କରୁ, ତାକୁ ଏଇସବୁ ଜିନିଷ ରିଭିଲ ହେବ, ଗୁରୁ କଣ, ନାମ କଣ, ମୋ ସ୍ଥିତି କଣ, ଭଗବାନଙ୍କର କଣ ଲୀଳା, କୋଉଠି କଣ ଅଛି, ମୁଁ କେତେ ବଡ କ୍ଷୁଦ୍ର ଜୀବ, ତବ ନିଜ ସୁଖ ଲାଗି କିଛୁ ନାହିଁ କରି ଆର ଭକତି ବିନୋଦ ବୋଲେ ତବ ସୁଖ ସା। ଡାକିଲେ ସଂସାର କିଏ ଗୋଟେ ଜୀବ ଅଛି କହିଦବ ମୁଁ ମୋ ନିଜ ସୁଖ ପାଇଁ କିଛି କରୁନି, ସେ ଯାହା କରୁଥିବ ତାର ନିଜର ସୁଖ, ତବ ସୁଖ ସାର, ମୋ ଜୀବନର ସାର ହେଲା ତୁମକୁ ସୁଖ ଦବା, ପୁରା ଗୋପୀ ଭାବକୁ ଆଣିକି ଥୋଇଦେଲେ। ଏଇସବୁ ଜିନିଷକୁ ଜଣେ ଆସିଲେ, ଏଇସବୁ ସ୍ତରକୁ ଜଣେ ଆସିଲେ, ଏଇସବୁ ସ୍ପିରିଚୁଆଲ ଯୋଉ ଜିନିଷ କେବେ ହାସ୍ୟ ପରିହାସ ଯୋଉ କଣ ଶୁଣୁଥିଲେ ନା, କାଲି ହାସ୍ୟ ପରିହାସ ସମ୍ଭାଷଣ, ନରୋତ୍ତମ ଦାସ କହେ ନିତ୍ୟ ଲୀଳା ସୁଖମୟ ସଦାଏ ସ୍ଫୁରୁକ ମରମନ, ଏସବୁ ସ୍ଫୁରଣ ହବ, ଏ ଶବ୍ଦ ଲୋକ ଯୋଉ କାଲି ଶୁଣୁଥିଲେ ସ୍ଫୁରଣ ହବ, ରିଭିଲ୍ଡ ହବ, ପ୍ରକଟ ହବ ତୁମର, ଏସବୁ କାଳ୍ପନିକ ଜିନିଷ କିଛି ନୁହେଁ, କି ତୁମର ଏଟା ଗୋଟେ କଲ୍ଟିଭେସନ କରିକି ଭାବନି, ଗୋଟେ ଜ୍ଞାନ କଲ୍ଟିଭେସନ କରିକି ବା କିଛି ଗୋଟେ କରିକି ତୁମେ ପାଇଯିବ ନାହିଁ, ଏସବୁ ରିଭିଲ୍ ଜିନିଷ। ଆଉ ସବୁବେଳେ ମନେ ରଖିଦେବ ଗୋଟିଏ ଜିନିଷକୁ ନ ନିଷ୍କପଟ ହେଇକି ତୁମେ କୃଷ୍ଣ ପ୍ରତି ଆତ୍ମୀୟତା ନ ବଢେଇ ପାରିଲେ, ପରିବାର ଭକ୍ତ ନ ହେଇପାରିଲେ, ନିଜ ପରିବାର ବୋଲି ତୁମେ ନ ପଶିପାରିବ, ସବୁ କୃଷ୍ଣଙ୍କର, କୃଷ୍ଣ ସମ୍ବନ୍ଧୀ, ଗୁରୁ କୃଷ୍ଣ ସମ୍ବନ୍ଧୀ, କୃଷ୍ଣ ଗୁରୁ ସଂସାର ନ ପଶିଲେ ତୁମେ କୃଷ୍ଣ ସଂସାର ପଶିବ କେମିତି ଆଗେ, ଆଉ ଏମିତି ଜିନିଷ କିଛି ରିଭିଲ୍ ହବନି, ଆଉ ଖାଲି ତୁମକୁ ଗୋଟେ ଶୁଷ୍କ ଜୀବନ ଭଳିଆ ଲାଗିବ, ଆଉ କିଛି ଦିନ ଜପ ଭଲ ଭଞ୍ଜନ କରୁଥିବ, କିନ୍ତୁ କଣ କଣ ଭାବୁଥିବ, ବିଷ ଭୋଗିବାକୁ ଇଚ୍ଛା ବି ନାହିଁ, ଏଣେ ଗୋଟେ ଆନନ୍ଦ ଭିତରେ ଆସୁନି, ବିଷୟ ଭୋଗିବାକୁ ଇଚ୍ଛା ନାହିଁ। ବିଷୟ କଣ ବର୍ତ୍ତମାନ କାହାକୁ କହିଲେ, ଜବରଦସ୍ତି 10-20 ବର୍ଷ 25 ବର୍ଷ ରହିଲେଣି, ତ ଜବରଦସ୍ତି କହିଲେ ତାହେଲେ ବିବାହ ସେ ଯିବ କି, କଣ ବିଷୟ ଭୋଗି ମୁଁ ଜାଣିଦେଲି ସଂସାର, ଆଉ ତ ଆନନ୍ଦ ଆନନ୍ଦ ରୁହ, ପ୍ରମସ୍ତ ରୁହ, ସେଟା ବି ହାତରେ ନାହିଁ, ଏଇଟା ସ୍ପିରିଚୁଆଲ ଜିନିଷ, ସେଟା ରିଭିଲ୍ ନହେଲା ପର୍ଯ୍ୟନ୍ତ ତୁମକୁ ଆତ୍ମସୁଖଟା ନହେଲା ପର୍ଯ୍ୟନ୍ତ କଣ କରିବା, ଜଡ଼ସୁଖ ତ ଭୋଗି ପାରିବାନି, ଜଡ଼ସୁଖଟା କଣ ଜାଣିଦେଲେ, ମାନେ ନିଷ୍କପଟରେ କେବଳ ଭଗବାନଙ୍କର ଗୁରୁଙ୍କର ବ୍ୟବସ୍ଥା, କୃଷ୍ଣଙ୍କର ବ୍ୟବସ୍ଥା ନିଷ୍କପଟ ହେଇଗଲେ ସେ ଜୀବଟା, ତା ପାଇଁ କୃଷ୍ଣ ଗୁରୁଙ୍କ ବ୍ୟବସ୍ଥା କରିଦେବେ, ତା ପାଇଁ ସବୁ ଜିନିଷ ଆସିବ, ନହେଲେ ସ୍ପିରିଚୁଆଲ ଜିନିଷ ଆକୁ ସବୁ ବୁଝିବା, ଏ ଯୋଉ ସ୍ତର ସବୁ ଚାଲିଛି ଆଲୋଚନା ଆମର କଣ ବୁଝିବ, ଆଚାର୍ଯ୍ୟଙ୍କୁ କିନ୍ତୁ ବୁଝି ହବନି, ଆଉ ଏ ଯୋଉ କେତେ ସୁନ୍ଦର ସବୁ ଲେଖିଛନ୍ତି, ଅତ୍ରାଗତ୍ୟ ବଲା କାମ ସୁସମ୍ବାସ ପ୍ରତ୍ୟେକ ସୁସୁବାସ ପ୍ରଗୃହ୍ୟତମ ସତ୍ୟମ ବୃବାଣୀ ନୋ ନରମମ ଜଜୁୟମ୍ରତ କର୍ଷିତ। ଦେଖ ମୁଁ ସତ୍ୟ କଥା କହୁଛି, ମୁଁ ପରିହାସ କରୁନି, ପୂର୍ବର ସୁଖଦେବ ଗୋସ୍ୱାମୀ କଣ କହିଲେ, ହାସ୍ୟ ସୁଖଦେବ କହୁଛନ୍ତି ହାସ୍ୟ ପରିହାସ କଲେ, ଏଠି କହିଲେ ନା ତାସମ ବସଂସମାଦାୟମ ନିପମାରୁ ସତ୍ୱର ହସଦ ବି ପ୍ରହସନ ବାଲେ ପରିହାସ ବାଛ, ହସିକି ସଖାମାନଙ୍କ ସହିତ ପରିହାସ କରି କଥା କହିଲେ, ଏବେ କହୁଛନ୍ତି ମୁଁ ସତ୍ୟ କରି କହୁଛି, ମୁଁ ଏଟା ଗୋଟେ ନର୍ମ ବଚନ କହୁ, ନର୍ମ ମାନେ କଣ, ନର୍ମଟାକୁ ପରିହାସ, ସଂସ୍କୃତ ନର୍ମ ଶବ୍ଦ ପରିହାସ, ମୁଁ ପରିହାସ ବଚନ କହୁନି, ତୁମେ କାହିଁକି ପରିହାସ ବଚନ କରୁ, ତୁମେ ବ୍ରତ କର୍ଷିତା, ଗୋଟେ ମାସ ହେଲା ତୁମେ କଣ ଏ ହବିଷ ହବିଷ ଛୋଟ ପିଲା ତୁମେ ଖାଇକି ଭୋରୁ ଉଠିକି ଆସି ଗାଧୋଉଛ, ଯେ ବ୍ରତ ଲୋକ ତାଙ୍କ ସାଙ୍ଗରେ ହସ ପରିହାସ କୁହନ୍ତି, କାହିଁକି ତାଙ୍କୁ ସେମାନେ ତାଙ୍କର ଗୋଟେ ବ୍ରତ ରହିଲେ, ଆଉ ଏ ଯେମିତି ଆଜି ନିର୍ଜଳା ପାଣ୍ଡା ତୁମେ ହସିବ, ତୁମେ ହସ ବାହାରୁଛି କିରେ, ହଁ ଖାନା ପଡ଼ିନି ଆଉ ହସ ବାହାରିବ, ଶବ୍ଦ ଗଲା ଆଉ ଗୋଡ ଖାଲି ଏପଟ ସେପଟ ବୁଲିବ, ଆଉ ବ୍ରତ କରସି ତା ଶବ୍ଦ ଗଲା, ଆଉ ପୂର୍ବର ବିଷୟଟାକୁ ଯୋଉ ଦମନ କରାହଉଥିଲା, କେମିତି ଦମନ କରାହଉଥିଲା, ଏମିତି ସବୁ କରୁଥିଲେ ଯୋଗୀମାନେ, କିନ୍ତୁ ଇଏ କଣ, ଏ କେବଳ ସେ ବ୍ରତର ପ୍ରଭାବରେ କରିବେ, ଜ୍ଞାନ ପ୍ରଭାବରେ ବ୍ରତ ପ୍ରଭାବରେ କରିବେ, ଯେତେବେଳେ ସେଟା ଛାଡ଼ିଦେବେ ସେ ପୁଣି ପଳେଇ ଆସିବ। ଆମର ଏଇଟା ଆଶ୍ରୟ ନୁହେଁ, ଆମର ଆଶ୍ରୟ ହେଲା ଭଜନ, ଗୁରୁ କୃଷ୍ଣଙ୍କର କୃପା। ବୋଲେ ମୁଁ ବ୍ରତ କରୁଛି ଆଜି, ତୁ ଯେ ତୁମ ସାଙ୍ଗେ ଥଟା ହବ, ଭଲ ଲାଗିବ ବିଷ ଭଳିଆ ଲାଗିବ, ହସୁ ପେଟ ଜଳୁଛି ମୋର, ଏଠି ହସୁଛି ଆସିକି, ଖାନା ନ ପଡିଲେ ତ ସବୁ ବନ୍ଦ। ଆଉ ଆଉ ବ୍ରତ କରସି ତ କହିଲେ ମୁଁ ତୁମେ ବ୍ରତରେ ସବୁ ବ୍ରତ ଦ୍ଵାରା କର୍ଷିତ ହେଇଛ, ବ୍ରତ ଦ୍ଵାରା ଦୁଃଖ ପାଇଛ ବା ସବୁ କ୍ଷୀଣ ହେଇଗଲାଣି, ମୁଁ ତୁମକୁ ନର୍ମ ବଚନ କହୁନି, ପରିହାସ ବଚନ କହୁନି, ମୁଁ ସତ୍ୟ ସତ୍ୟ କଥା କହୁଛି। କଣ କହୁଛି ନା, ଅତ୍ରମ ଗତ୍ୟା ବାଲା କାମମ ସୁସବାସ ପ୍ରତ୍ୟକ୍ରିୟା, ତୁମେ ଆସ। ଅନୁବାଦ କଣ ହେଲା, ଚକ୍ରଧାର ଟୀକା କଣ କରୁଛ, ଦେଖ କେମିତି ସବୁ ତାଙ୍କ ପାଖ ପୂରଣ ହେଇଛି, ଯେତେ ଟୀକା ତୁମେ ଦେଖୁଛ ଟୀକା ଟିପ୍ପଣୀ ସବୁ ଆଚାର୍ଯ୍ୟଙ୍କ ପାଖକୁ, ଭଗବାନ ସବୁ ଶବ୍ଦ ବ୍ରହ୍ମ ରୂପରେ ତାଙ୍କ ମୁଖ ତାଙ୍କ ଦ୍ଵାରା ବୁଦ୍ଧି ଦେଇକି ସବୁ ରଚନା କରିଛ। ହେ ଅପଳା କଣ, ତୁମେ ମାନେ ଏଠାକୁ ଆସି ନିଜ ଇଚ୍ଛା ଅନୁସାରେ ନିଜ ନିଜର ବସ୍ତ୍ର ଗ୍ରହଣ କର, ଯେହେତୁ ତୁମେ ମାନେ ବ୍ରତ ବଶତଃ ଶାନ୍ତ ଓ କୃଶ ହୋଇଅଛ ବା ପତଳା ହୋଇଅଛ, ସେଥିପାଇଁ ତୁମମାନଙ୍କର ସଙ୍ଗ ତୁମମାନଙ୍କ ସହିତ ମୁଁ ସତ୍ୟ କଥା କହୁଛି, ପରିହାସ କରୁଛି ନା, ମୁଁ ପରିହାସ କରୁଛି ନି। କିଏ କହୁଛି, କୃଷ୍ଣ କହୁଛି। ଶ୍ଳୋକର ଅର୍ଥ ହେଲା ଏତିକି। ଚକ୍ରବର୍ତ୍ତୀ କଣ ଲେଖିଲେ, ହ ଶବ୍ଦ ତି ସ୍ପଷ୍ଟ ପରିହାସ ମା, ଏଠି କହିଲେ ନା, ଅତ୍ରାଗତ୍ୟ ବାଲମ କାମମ ସୋସୋ ବାଚ ପ୍ରତି ଗୃହ୍ୟାତମ ସତ୍ୟମ ରୂବାଣୀ ନମରମ ଯଦ୍ୟୁମ। ହ ଶବ୍ଦ, ହ ଶବ୍ଦ କୋଉଠି ଲାଗିଲା, ପ୍ରତି ଗୃହ୍ୟାତମ ସତ୍ୟମ ରୂବାଣୀ ନମରମ ଯଦ୍ୟୁମ ହୃଦକର୍ଷିତା। ହ ଶବ୍ଦ ଉକ୍ତ ସ୍ପଷ୍ଟ ପରିହାସ ଅତ୍ରେତି, ସେ କହିଲେ ଏଠି ଯୋଉ ଏଇ ଶବ୍ଦ ହ ଶବ୍ଦଟି ଅଛି, ଏଥିରୁ ସ୍ପଷ୍ଟ ପରିହାସରେ କହୁଛନ୍ତି, କିନ୍ତୁ ମିଛରେ କହୁଛନ୍ତି, ମୁଁ ସତ୍ୟ କରି କହୁଛି ପରିହାସ କରୁନି, କିନ୍ତୁ ସତ୍ୟରେ ପରିହାସ କରୁଛନ୍ତି। ଗୋପୀମାନେ ସରଳ, ସେମାନେ କଣ ବୁଝୁଛନ୍ତି, କୃଷ୍ଣ ସତ କଥା କହୁଛନ୍ତି, ପରିହାସ କରୁନାହାନ୍ତି, ପ୍ରକୃତରେ ପରିହାସ କରୁଛନ୍ତି, କିନ୍ତୁ ଖାଲି ମିଛରେ ସତ୍ୟ କରି କହୁଛନ୍ତି, ଦେଖ ତୁମେ ବ୍ରତ କରିଛ, ପତଳା ହେଇଯାଇଛ, ଶ୍ରାନ୍ତ ହେଇଯାଇଛ, ମୁଁ ତୁମ ସାଙ୍ଗରେ ପରିହାସ କରୁନି, କରୁଛନ୍ତି। ସତ୍ୟମ ଯୁଷ୍ମାକମ ଏତାନି ବସ୍ତ୍ରାଣି ଚେତ୍ କାମମ ଯଥେଷ୍ଟ ଆଗତ୍ୟ ଶୋଷମ ପୈଶିତ୍ୟମ ମତ୍ ପ୍ରତ୍ୟାର୍ଥମ ଶପଥମ କୃତ୍ୱା ଧନରକ୍ଷାକାୟମ ମହ୍ୟମ ପରିତୋଷିକାୟମ ଏକମ ଏକମ ହାରମ ଦତ୍ତ୍ୱା ବାସ ଗୁହ୍ୟତା। ଥୋଡ଼ା ପରିହାସ କେମିତି କରୁଛନ୍ତି, କହିଲେ ସତ୍ୟ ଠିକ ଗୋଟେ କାମ କର, ଯୁଷ୍ମାକମ ଏତାବତାନି ବସ୍ତ୍ରାଣି ଚେତ୍ କାମମ ଯଥେଷ୍ଟମୟ ଅତ୍ର ଆଗତ। ଦେଖ ଜଣେ ଲୋକ ଜଣେ ଯଦି ଗୋପୀମାନେ କହିଛୁ ଆମେ ଜଣେ ଯାଉଛୁ ସମସ୍ତଙ୍କ ବସ୍ତ୍ର ଚିନ୍ତି ହେଇପାରିବେନି, ତୁମେ ତୁମ ନିଜ ନିଜ ବସ୍ତ୍ର ଗୁଡିକ ଚିହ୍ନି ପାରିବନି, କାହା ବସ୍ତ୍ର କାମ ନେଇଦବ, ପୁଣି ମାଡ଼ ବଡ଼ ଲାଗେ, ମୁଁ ପୁଣି ଦୋଷୀ ହେଇ ମନରେ ମତେ କହିଲେଣି ଚୋର, ମୁଁ ବସ୍ତ୍ର ବର୍ଣ୍ଣ ଦେବତା ଚୋରି କରି ରଖିଛନ୍ତି, ମନରେ ଚୋର ଗଲା, ବର୍ତ୍ତମାନ ବସ୍ତ୍ରଟା ତୁମେ ନ ପାଇବ ମତେ ଦୋଷୀ କରିବ, ଜଣଙ୍କ ଏଟା କାମ ନାହିଁ, ଜଣେ ସମସ୍ତଙ୍କ ବସ୍ତ୍ର ନବା ସମ୍ଭବ ନାହିଁ। ତୁମେ ଗୋଟେ କାମ କର, ଏକା ସାଙ୍ଗରେ ଆସ ବା ଜଣେ ଜଣେ କରିକି ଆସ, ମୋର କିଛି ଅସୁବିଧା ନାହିଁ, ମୁଁ ସ୍ୱସମ ପରିଚିତ ମତ ପ୍ରତ୍ୟାର୍ଥମ ଆସିବ, ନିଜ ନିଜ ବସ୍ତ୍ରକୁ ଚିହ୍ନିବ, ଏଇଟା ମୋ ବସ୍ତ୍ର, ଯେମିତି ତୁମେ ତୁମର ଗୋଟେ ହଜିଯାଇଥିବ, କଣ ଗୋଟେ ଜିନିଷ ହଜିଯାଇଛି, ତ ତୁମ ଯିଏ ପାଇଛି ସେ କଣ କହିବ, ହଁ ବସ୍ତ୍ର ତୁମର ହଜିଯାଇଛି, ତ କଣ କହିବ, ଯିଏ ପାଇଛି ସେ କଣ କହିବ, କଣ ଅଛି କୁହ, ତୋ ମନି ବସ୍ତ୍ରରେ ତୁମର କଣ ଅଛି, ଷଟଙ୍କା କେତେଟା ଅଛି, ନ କହିପାରିଲ ସେ କାନାଟା ତୁମ ତୁମକୁ କହିବାକୁ ପଡିବ, ଆଜ୍ଞା ଶହେ ଟଙ୍କା ଅଛି, ଗୋଟେ କଳା ଦାଗା ଲାଗିଛି, ନହେଲେ ମୋର ଗୋଟେ ଫଟୋଟେ ଅଛି, ମୋ ନାଁ ଏୟା, ଆଉ ଦେଖନ୍ତୁ ଚାରିଣା ଚାରିଣା ପଇସା ଥିବ, ଏମିତି ଥିବ, ସେମିତି ଥିବ, ଦଶ ପଇସା ଯେତେଟା ଥିବ, ଲୋକ ସେଥିପାଇଁ ଆଗରୁ ମନି ପର୍ସ ଗୁଡାକ ସବୁ କଣ କଣ ରଖନ୍ତି ସବୁ ମନେ ରଖିଥାନ୍ତି, କାହିଁକି ଏଗୁଡ଼ିକ କଳି ପକେଇଲେ କି ପାଇଲେ ତାକୁ କହିବେ, ନହେଲେ ଗଲା ସେ ପଇସା ଗଲା ଆଉ କଣ। କୃଷ୍ଣ କହିଲେ ସେଇଟା ତୁମେ ଆସି ଖାଲି ଯା ପାର ତା ବସ୍ତ୍ର ନେଇଯିବ, ମାଟ ପେଟି ଲାଗିବ, ମୁଁ ଦୋଷୀ ହେବି, ମତେ କହିବେ ଚୋର ଚୋର ନାହିଁ ଗଣ୍ଡଗୋଳ ହେଲା, ଏ ବସ୍ତ୍ର ଲାଗି ତ ପୁଣି କେତେ ବଡ ଇତିହାସ ହେଇଛି, କାର ଦେବଜାନୀ ବସ୍ତ୍ର ବସ୍ତ୍ର ଇଏ ବଡ ଅଡୁଆ କାମ, ନିଜ ନିଜ ଡ୍ରେସ, ତେଣୁ ତୁମେ ନିଜେ ନିଜେ ଆସିବ, କଣ କରିବ, ମତେ ଚିହ୍ନେଇବ, କହିବ ମୋର ଏଇ ପ୍ରିଣ୍ଟିଂର ଶାଢୀ, ମୋର ଏମିତିକା ନାଲି, ମୋର ହଳଦିଆ, ଏମିତି ଏମିତିକା ମତେ କହିଲେ ମୁଁ ଯାଇ ଦେବି, ଆଉ ଖାଲି ଦେବିନି, ମୋ ଉପରେ ତୁମର ବିଶ୍ୱାସ ଅଛି କି ନାହିଁ, ତୁମେ ଶପଥ କରିବ। ଏଠି କହୁଛନ୍ତି ଧନ ରକ୍ଷକ ଆୟମ ମହ୍ୟମ ପରିତୋଷ, ମୁଁ ଏତେ କଷ୍ଟ କରି ତୁମ ବସ୍ତ୍ର ଗୁଡା ରଖିଛି, ତୁମେ ମୋ ଉପରେ ବିଶ୍ୱାସ ଯଦି ଅଛି ଶପଥ କରିକି ମତେ ଗୋଟେ ଗୋଟେ ହାର ଦେଇକି ଯିବ, ତୁମେ ପିନ୍ଧିଛ ହାର, ତୁମ ବସ୍ତ୍ର ନ ମତେ ଗୋଟେ ଗୋଟେ ହାର ଦେବ ଆସ ଏକା ସାଙ୍ଗରେ ଆସ କିମ୍ବା ଜଣ ଜଣିକିଆ ଆସ ମୋର କିଛି ଅସୁବିଧା ନାହିଁ କିନ୍ତୁ ମୁଁ ଜଣ ଜଣଙ୍କୁ ତା ବସ୍ତ୍ର ସିଏ ହିଁ ନବ ନହେଲେ ଏଇଟା ଅସୁବିଧା ହବ କଣ କହୁଛନ୍ତି ଏସବୁ ପରିହାସ କିନ୍ତୁ ମିଛରେ କହୁଛନ୍ତି ଆଚ୍ଛା ଏଇଟା ଚକ୍ରବାତ କହୁଛନ୍ତି ତୁମେ ଲେଖିଲେ ଗୋଟେ ଏମିତି ଗୋଟେ ଦେଖିବା ସେ ପୁରା କୃଷ୍ଣଙ୍କର ରାଧାରଙ୍କର ଯାହା ସବୁ ଗୋପୀମାନଙ୍କର ଯାହା ବଚନ ସେ ସବୁ ନିଜେ ଲେଖୁଛନ୍ତି କହିଲେ ମୁଁ ପରିହାସ କହୁନି ପ୍ରତ୍ୟେକ କରୁଛି ତୁମେ ଆସ ତୁମ ବସ୍ତ୍ର ନେଇଯାଅ ଅର୍ଥଟା ଏହା ନା ନାହିଁ ମୁଖ୍ୟ ଅର୍ଥଟା ମୂଳ ଅର୍ଥ କିନ୍ତୁ ସେ ତାକୁ ଅର୍ଥ କରୁଛନ୍ତି ଏହା କରୁନାହାନ୍ତି ମାନେ ପୁରା ପ୍ରକଟ ସବୁ ଇଏ ଜିନିଷ ସ୍ୱସ୍ୱମିତି ସର୍ବାଭିରେବଂ ନ ତୁ ଏକୟାମ ଦ୍ୱିତ୍ରାଭିବା ଆଗତ୍ୟମ ବସ୍ତ୍ରଲୋଭବତୀନାମ ସ୍ତ୍ରୀଣାମ ଅଧିକ ଗ୍ରହଣ ସ୍ୟାପି ସନ୍ତମ ବିଷ୍ଣୁତ୍ୱାତ୍ ଆଚ୍ଛା କଣ କହିଲେ ଦେଖ ଗୋଟେ ତୁମେ ଭାବନି ଯେ ଆମେ ଜଣେ ଦି ଜଣ ଚାଲିଲେ ସେ ଦି ଜଣ ଯାଇକି ସମସ୍ତଙ୍କ ବସ୍ତ୍ର ତୁମର ସେମିତି ହେଇପାରିବ ଗୋପୀମାନେ କହିଲେ ତା ଠିକ ଅଛି ଆମେ ଗୋଟେ କାମ କରିବୁ ଆମେ ଦୁଇ ତିନି ଜଣ ଯାଉଛୁ ସମସ୍ତଙ୍କ ବସ୍ତ୍ରକୁ ଧରିକି ପଳେଇ ଆସିବୁ କୃଷ୍ଣଙ୍କର ସେମିତି ହେଇପାରିବନି କାହିଁକି ନା ସ୍ତ୍ରୀମାନଙ୍କର ଭାରି ଲୋଭୀ ସେମାନେ କୃଷ୍ଣ କହୁଛନ୍ତି ଗୋଟେ ଜାଗାରେ ପାଞ୍ଚଟା ବସ୍ତ୍ର ନେଇଯିବେ ତୁମେ ଯଦି ଗୋଟେ ଜାଗାରେ ଦୁଇ ଚାରିଟା ବସ୍ତ୍ର ଅଧିକା ନେଇ ଚାଲିଗଲ ଯାହାର ବସ୍ତ୍ର ସେ ନ ପାଇଲେ ସେ ମତେ ଦୋଷୀ କରିବ ମୁଁ ସେମିତି ହେଇପାରିବନି ତୁମର ସ୍ତ୍ରୀମାନଙ୍କର ବସ୍ତ୍ର ଲୋଭ ଅଛି ପରିହାସ କରୁଛନ୍ତି କୃଷ୍ଣ ଏଠି କହୁଛନ୍ତି ବସ୍ତ୍ର ଲୋଭ ଏବ ଲୋଭବତୀ ନାମ ତୁମେ ବସ୍ତ୍ର ଲୋଭବତୀ ଭାରି ସ୍ତ୍ରୀ ନାମ ଅଧିକ ସ୍ତ୍ରୀ ଲୋକମାନେ ବସ୍ତ୍ର ଗଣ୍ଡଗୋଳଟା ଘରେ ସେ ଯୋଉ କଣ ସାବିତ୍ରୀ ନା କଣ ଗୋଟେ ହୁଏ ସାବିତ୍ରୀ ଓଷା ଆଉ ଯୋଉ ଶାଢୀ ସବୁ ପାଇବା ସବୁ କଣ ଶାଢୀ ରଜ ବିବାହର ଗଣ୍ଡଗୋଳଟା କୋଉଠୁ ହୁଏ ସବୁ ଗଣ୍ଡଗୋଳ ସେ ବସ୍ତ୍ର ପାଖରେ ହବ ନା ଆଉ କାଇଁ ଭଲ ଶାଢୀ ଆଣିଲଣି ଆଉ ମୁଁ କହିଥିଲି ଶାଢୀ କାଇଁ ହେଲନି ଏଟା ମୋର ପସନ୍ଦ ହେଲାନି ଏମିତି ହେଲା ସେମିତି ହେଲା ମୋ ଝିଅ ପାଇଁ ଏମିତି ହେଲା ବସ୍ତ୍ର ନାହିଁ ଗଣ୍ଡଗୋଳ କୃଷ୍ଣ ଭାରି ଚାଲା ଚାଲା କଣ ସେ ତ ଭଗବାନ ସେ ତ ସବୁ ଜାଣିଛନ୍ତି ସେ କହିଲେ ଦେଖ ସ୍ତ୍ରୀମାନଙ୍କର କାମ ହେଲା ସେମାନେ ଭାରି ବସ୍ତ୍ର ଲୋଭି ବସ୍ତ୍ରରୁ ସବୁ ଗଣ୍ଡଗୋଳ ଆଉ ତୁମେ ଦୁଇ ତିନି ଜଣ ଆସି ସବୁ ବସ୍ତ୍ର ନେଇକି ଚାଲିଯିବ ଆଉ ଯିଏ ବସ୍ତ୍ର ନ ପାଇବ ସିଏ ଝଗଡା କରିବ ବସ୍ତ୍ର ଲୋଭି ତୁମେ ସେମିତି ହେଇପାରିବ ପ୍ରତ୍ୟେକ ଲୋକ ଆସିବ ପ୍ରତ୍ୟେକ ଜଣେ ଜଣେ ଗୋପୀ ଆସିବ ତୁମ ତୁମର ବସ୍ତ୍ର ନେଇକି ଯିବ ଗୋପୀମାନଙ୍କୁ ଅର୍ଡର ପକଉଛନ୍ତି ପରିହାସ କରୁଛନ୍ତି ନନୁ ଗନ୍ତୁ ସକ୍ନନ୍ତୁ ତତ୍ର ହସ ହାସ ମାହ ସେ କହିଲେ ଆମେ ଆମେ ଯାଇପାରିବୁନି ସେମିତି ଆମେ ଯାଇପାରିବୁନି କୃଷ୍ଣ ହାସି କହୁଛନ୍ତି ଦେଖ କଣ ହେ ଅବଲା ଅନ୍ୟ ବ୍ରତକର୍ଷ୍ୟାତ୍ ଏବ ଅତ୍ର ଗନ୍ତୁ ନ ସକ୍ନନ୍ତି ଇତି ଭାବମ ଯତହି ନ ଦାସ୍ୟମି ପ୍ରବଳସ୍ୟ ମମ କିଂ କର୍ତୁ ସକ୍ନନ୍ତି ଇତି ଭାବ ତୁମେ ଯଦି କହୁଛ ଆମେ ବ୍ରତ କରୁଛି ତ ଆମେ ବ୍ରତ କରୁଛୁ ଭାରି ଶାନ୍ତ ହେଇଯାଉଛୁ ଆଉ ଥକା ହେଇଗଲେଣି ଆମେ ଜଳ ଭିତରୁ ଯାଇକି ଆଣିପାରିବୁ ନାହୁଁ ତୁମେ ଯଦି ଜଳ ଭିତରୁ ଆସିକି ନ ଆଣିପାରିବ ମୁଁ ଦେବି ନାହିଁ ମୁଁ ପ୍ରବଳ ମୁଁ ବଳୁଆ ଲୋକ ମୁଁ ନଦେଲେ ତୁମେ ମୋର କଣ କରିପାରିବ କର କୃଷ୍ଣ କହିଲେ ମୁଁ ତୁମେ ଆସିପାରିବନି ମୁଁ ଦେବିନି ମୋର ତୁମେ କଣ କରିପାରିବ କର ନା କଣ କଣ କରିବ ହଁ ଡରେ ଡରେ ମତେ କଂସରାଜ ପାଖରେ କହିବ ଆଉ କିଛି କହିପାରିବ ଯାହା ତୁମେ କଂସରାଜ ପାଖରେ କହିବ କଂସ ମୋର କଣ କରିବ ଦେଖି ଯା ମୁଁ ବସ୍ତ୍ର ଦେବିନି ଅଭିମାନ ଅର୍ଡର ପାଇଲେ କରିବେ କଣ ସେ ପରିହାସରେ ଚକ୍ରବର୍ତ୍ତୀ ରଚନା କରୁଛନ୍ତି ଯଦବା ତହି ନ ଦାସ୍ୟାମି ମୁଁ ଦେବି ନାହିଁ ପ୍ରବଳସ୍ୟା ମମ କିଂ କର୍ତୁ ସକ୍ନତି ମୁଁ ତୁମଠୁ ବଳବାନ ମୁଁ ପ୍ରବଳ ତୁମର କଣ କରିପାରିବ କର ନନୁ କପଟି ନା ସ୍ତବୋକ୍ତି ନମ ପ୍ରତିମମ ସ୍ତୋତ୍ରା ଦେଖ ତୁମେ ହଉଛ କପଟି ତୁମ କଥାକୁ ଆମେ ବିଶ୍ୱାସ କରୁନୁ କିଏ କହୁଛନ୍ତି ଭଗବାନେ ତୁମେ ହଉଛ କପଟି ତୁମ କଥା ଆମେ ବିଶ୍ୱାସ କରୁନୁ ପୁଣି ବସ୍ତ୍ର ପାଇଁ ଯଦି ତୁମେ ଏଇଠି ଆମ ସାଙ୍ଗରେ ଏମିତି ଖେଳୁଛ ଜଣେ ଆସିକି ନେଇପାରିବନି ଦୁଇ ତିନି ଜଣ ଆସିକି ନେଇପାରିବନି ବସ୍ତ୍ର ଆମେ ନେଇଯିବୁ ଯଦି ଆମେ ବସ୍ତ୍ର ପାଇଁ ଯିବୁ ଯଦି ବସ୍ତ୍ର ନଦେଲ ପୁଣି ଆହୁରି ହଇରାଣରେ ପଡ଼ିବୁ ସମସ୍ତେ ହସିବେ ହଁ ଘରକୁ ଯିବୁ କେମିତି ଏବେ ବରଂ ଜଳ ଭିତରେ ଅଛୁ ଅଛୁ ତେଣୁ ତୁମକୁ କପଡ଼ିକ ବିଶ୍ୱାସ ନାହିଁ ସେଠି କୃଷ୍ଣ କହୁଛନ୍ତି ମତେ ବିଶ୍ୱାସ କରୁନ ତୁମେ ବିଶ୍ୱାସ କରୁନ ସତ୍ୟମ ଶପଥମ କୃତ ବ୍ରବିମି ଏଠି କହିଲେ ନା ସତ୍ୟମ ବ୍ରବି ବ୍ରବାଣୀ ନୋ ମର୍ମମ ଯେ ତୁମେ କହୁଛ ଜଣେ ଜଣେ ଆସ ଜଣେ ଦି ତିନି ଜଣ ଆସିଲେ ଏକା ସାଙ୍ଗେ ନେଲେ ହବନି ଜଣେ ଜଣେ ଆସିକି ନେଇକି ଯାଅ ପୁଣି ଗୋଟେ ହାର ମତେ ଦେଇକି ଯାଅ ତୁମେ ଯୋଉଟା କହୁଛ ସେଟା ଆମକୁ ବିଶ୍ୱାସ ଲାଗୁନି କୃଷ୍ଣ ଏଠି କହିଲେ ମୁଁ ସତ୍ୟ କରୁଛି ମୁଁ ଶପଥ କରୁଛି ମୁଁ ଶପଥ କରୁଛି ତୁମେ ଆସିଲେ ମୁଁ ତୁମର ବସ୍ତ୍ରକୁ ଦେଇଦେବି ତୁମେ ଆସ ତୁମ ବସ୍ତ୍ରକୁ ଚିହ୍ନିକି ତୁମେ ନେଇକି ଯାଅ ଆଚ୍ଛା नतु नर्मम जत व्रतेन कृषिकृत्ता जुयम तपस्विनेषु जुष्मासु दया भक्तिश्च धर्मञ्चति उत्पद्यते इति भाव। कृष्ण चलाकर कहुचन देख कौन व्रत करसी तो मैंने तु देखला बेलू मत दया लगुच तुम एत पतला हो गए मैसे छोट छोट पिला खा पी कि करन गोटे बेले ना खाऊ ए भोर उठिक आस देखले दया साधारणत तुम मान प्रति तपस्विनी मान प्रति मोर दया भक्ति और धर्म सब उत्पन्न होने को धर्म जे से वस्त्र दबुना हराण कर तुम प्रति भक्ति अच्छी दया अच्छी आओ धर्म धर्म पालन करी मत विश्वास कर शपथ कर जन जन कर वस्त्र तु चिन्ह नि वस्त्र लोभी जना किए अधिका वस्त्र नहीं जीव पुणी माड़ पेटे पटे लगे तुम्हें आस जन जन कर हार दे कि शपथ करी जा तुम वस्त्र धरी शपथ कर मो वस्त्र मिछ कथा कहूनी तापर मत वस्त्रा मत गोटे हार दे तुम धरिक कृष्ण ये सब कथबार्ता कर चक्रवर्ती रचना कर भगवान लीला सब स्फुरण होता सब जानते नमयेदितं पूर्वं अनृतं तदिमे विदुं एककैशं एककसः प्रतिच्छद्वं सहेवति सुमध्यमा। हे सुमध्यमा अनुवाद कहिले हे सुमध्यमा मु पूर्वे केबे मिथ्या कथा कही नाही। अभिमान तुम एक नंबर मिछ तुम शपथ किसी मूल्य अच्छे कौन कह मुझे पूर्व मिछ कथा कहली कृष्ण कह तुम कहीं मिछ कह तुम पुणी व्रत व्रत कर प्रमाण कौन मिछ कथा कहनी बोली मिछ कथा कहेनि बोली मुझे प्रमाण धरिक आस प्रमाण कि मो सखा मान पचारे क्या आनी जो मैंने किसी स्त्री पुरुष कि जानते नहीं लंगला घंटी बांधते कला सूता बांधते लंगला पुंज ये हूँ साक्षी देवे ये कौन साखी देवी तो ये किसी जानती जोड़ा हुंडा धरिक आसी दौर गोपी मैंने कि बुझी पार ना तुम देख मुझे मिछ कथा पूर्व केबे मिछ कथा कहनी प्रमाण प्रमाण चाहच प्रमाण देख सखा मान गोपी मान पचार सखा मान से मिछ कथा कहते कहे ना सत मिछ के ना से किसी कहते ये तो किसी जानते मिछ कौन सत कौन ये जहाँ धरिक मिछ कौन सत कौन जानते कान्हा जहा कह सब सत मिछ कह सत सत कह सत ब्रजवासी मान जीवन यहाँ था से कभी कृष्ण को मिछ बोली जानते ये सत्य आज सीना गोटे परिहास पड़ी बोली केवे ब्रजवासी मान जीवन में कौन जे सरल जे निष्कपट ता सब जिन सत्य अंतर निष्कपट आ से तो कौन गुण द्वारा मापी पारे से सब निर्गुण स्तर रही थे भगवान निज पार्श्व कथा कौन कह तेना से कृष्ण साक्षी दौर मुझे पूर्व मिछ कथा कहनी कह प्रमाण कौन कल प्रमाण सखा देख सीधा हस लंगला बंधा है कटरे सूता बंधा है घंटी बंधा है से किसी स्त्री पुरुष चिन्ह ना चक देखे स्त्री स्त्री किए पुरुष किसी जान ना धरिक आखी दवाने मुझ कथा कह बड़ साखी वाला आ गाँव में देखना कि जो केस जीतिया नहीं दुशो पांच देदे से हुंडा को नहीं ठिया करदे हुंडा कह तु जो उकल पचारे तु कहू मुझे मुझे आज से बाड़ाबाड़ी किसी करनी तु से कह कि कहबुन उकल शिखेद ना दि प्रकार लोक को साखी की निया जाए कौटा जोड़ा अति चालाखिया आ जोड़ा अति हुंडा दिटा प्रकार लोक काम दिखती अति चालाखिया को लेकिन सीता जिते जड़े बुले पचारे सी तर से गोटे उत्तर देदेव महा चालाक अच्छी सी खाली साखी पड़ो खाली समाधिकार जो कथा पचारे पुलिस जो कथ पचारे गोटे फांदी कहद ये बाड़ थे तु कड़े थी आज्ञा आज्ञा वहाँ से बसती आज्ञा सा तु साइकिल धरी बस वाड़ा पिटा तू पल ना आज सैकल पंचर होगा तो जहाँ कह गोटे कहीद देख लु आज्ञा कह आज कौन मुझे मत बाड़े पकई था आज्ञा से पोल थी कलभर थी कलभर तेल बस देखुली जहाँ पचारे से गोटे फटकिन जोड़ी कहीद वकिल को बोका करद चलाखिया हुंडाटा मुंडे गोटे बुद्धि शिखी दे तू केवल कह आज्ञा देखी बाड़े मारा बेल मुझे देखी मुझे आज्ञा थी आ जिते प्रकार पचारे से कह ना मुझे देखी आज्ञा आओ कृष्ण से जानते कह बे चलाखिया गोपी मैंने मोटू अधिका चला से कड़े कौन पचार पचार देते मधुमंगल मधुमंगल अलग किए चलाखिया गले मोर झमेला से एमती नहीं कि जी जो मैंने किसी जानते सी केवल हाँ मारिए कृष्ण साक्षी आओ କୃଷ୍ଣ କହିଲେ ତାକୁ ମୁଁ କେବେ ଜୀବନରେ ମିଛ କଥା କହିନି, ପୂର୍ବରୁ କେବେ ମୋ ଜୀବନରେ ମୁଁ କେବେ ମିଛ କଥା କହିନି, ଆଉ ସାକ୍ଷୀ କିଏ ନା ମୋ ସକାମ ସାକ୍ଷୀ ଦେଖ ହେଇ ସିଏ ମୁଁ ସିଏ ହସୁଛନ୍ତି ମୁଣ୍ଡ, ହଁ ହଁ ଆଜ୍ଞା ଆମ କାନ କେବେ ମିଛ କଥା କୁହେନି, କେବେ ମିଛ କଥା କୁହେ। ଚକ୍ରବାଦ ଲେଖିଲେ ନନୁ ମିଥ୍ୟାବାଦିନମ୍ ସ୍ତବ ସପୋତୋପି ନ ବିଶ୍ୱାସ ବିଶ୍ୱସୀମଃ ଇତି ତତ୍ର ସରସନମ୍ ଦଂଶମାହ। ଯେତେବେଳେ କହିଲେ ଦେଖ ତୁମ ମିଥ୍ୟାବାଦୀକୁ ତୁମେ ଶପଥ କଲେ ବି ଆମେ କେବେ ବିଶ୍ୱାସ କରିବୁନୁ, ତମେ ମିଥ୍ୟାବାଦୀରେ ତ ସବୁବେଳେ ମିଛ କଥା କହୁଛ, ତମେ ଶପଥ କଲେ ବି ଆମେ କେବେ ବିଶ୍ୱାସ କରିବୁନି। କିଏ କହୁଛନ୍ତି? ଗୋପୀମାନେ। କୃଷ୍ଣ ସେଠି କଣ କହୁଛନ୍ତି? ତତ୍ର ସରସନା ଦଂଶନ ମାହ, କୃଷ୍ଣ ନିଜ ଜିହ୍ୱାକୁ ଦାନ୍ତରେ କାମୁଡି କହୁଛନ୍ତି। ଦେଖୁନ ଗାଁକୁ ଗାଁ ଲୋକ ଗୁଡା କୁହନ୍ତି, ଆଗରୁ ଗାଁ ଲୋକ କୁହନ୍ତି ନା ଏଇ ତୁ ମିଛ କଥା କହୁଛ, ମା ମା ଲୋକ ମୁଁ ମିଛ କଥା କହିବି, ମା ଲୋକ ହେଇକି ସେ ଜିହ୍ୱାଟାକୁ କାଢି ଦାନ୍ତରେ, ସରଳ ଲୋକ ସବୁ କରନ୍ତି ନା ନାଇଁ? କୋଉଠି ଦେଖିଛ? ଦେଖିଛ ନା ନାଇଁ? ସେ ଆଖି ଚୁମି ପକେଇବେ, ଆଖି ଚୁମି ପକେଇବେ ନା ଜୀବ କାଢିବେ, ଦାନ୍ତକୁ ମାଡ଼ିବେ, ମାଲ ମାଲ ମୁଁ ମିଛ କଥା କହିନି, ମିଛ କଥା କହିନି, ମୁଁ ଏଇଟା ବହୁତ ମିଛ କଥା, ପାପ, ମିଛ କଥା କହିନି। କୃଷ୍ଣ ସେଇଭଳିଆ କହୁଛନ୍ତି, କଣ କଣ କହୁଛ? ମୋ ଶପଥକୁ ବିଶ୍ୱାସ କରୁନ, ମୁଁ କେବେ ମିଛ କଥା କହିନି। କୃଷ୍ଣ କହିଲେ ନା ତୁମେ ଶପଥ କଲେ ଆମେ ବିଶ୍ୱାସ କରୁନୁ, ଗୋପୀମାନେ କହିଲେ। କୃଷ୍ଣ ସେଠି ଦାନ୍ତକୁ କାମୁଡିକି ଦାନ୍ତଟାକୁ ଜିହ୍ୱାଟାକୁ ଦଂଶନ କରୁଛନ୍ତି, ବା ଜିହ୍ୱା ନାପ ଦ୍ୱାରା ଜିହ୍ୱାକୁ କାମୁଡିକି କହୁଛନ୍ତି। ଅନୃତମ ନ ପୂର୍ବମ ମୁଦିତମ ଇତି ହି ଏତ ଜନ୍ମନି ଏତାବତ ମୟ ପର୍ଯ୍ୟନ୍ତମ ସ୍ତୁ ଅନୃତମ ନ ପରିଚିତାନି। କୃଷ୍ଣ କ୍ଲିଅର କହୁଛନ୍ତି, ଦାନ୍ତକୁ ଜିହ୍ୱାକୁ ଦାବିକି ମାନେ ସେଟା କଣ କୁହନ୍ତି, ଯୋଉଟାକୁ ଆଶ୍ଚର୍ଯ୍ୟ ଜିନିଷ, କଣ କଣ କହୁନି, ମୁଁ ମିଛ କଥା କହିଛି କେବେ ଜୀବନରେ? ଏ କହୁଛନ୍ତି ଅନୃତମ ନ ପୂର୍ବମ ମୁଦିତମ ଇତି ହି, ମୁଁ ପୂର୍ବରୁ ମୋ ଜୀବନରେ କେବେ ବି ମିଛ କଥା କହିନି, ତାମାନେ ମୋ ଜୀବନ ମୁଁ କେବେ ସତ କଥା କହିନି। କୃଷ୍ଣ ସତ୍ୟ ନା, ସବୁ ସେ ଯାହା କୁହନ୍ତି ଲୀଳା ପାଇଁ ସିନା କେତେବେଳେ ଜଣାପଡେ, ସେ ସତ୍ୟ, ତା ସ୍ୱରୂପଟା ସତ୍ୟ, ଜୀବ ଯେତେ ସତ କହିଲେ ବି ସେ ହଉଛି ମିଛ, ତା ସ୍ୱରୂପଟା ମିଥ୍ୟା ଆଉ, ସେ ଆତ୍ମଚେତନା ନାହିଁ, ସେ ଯାହା କହୁ ସବୁ ମିଥ୍ୟା ଜିନିଷ ନା। କହିଲେ ଅନୃତମ ନ ପୂର୍ବ ମୁଦିତମ ଇତି ଏତ ଏତ ଜନ୍ମନି, ଏଇ ଜନ୍ମରେ ପୂର୍ବରୁ ମୁଁ କେବେ ମିଛ କହିନି। ଏତାବତ ବୟମ ଆଜି ପର୍ଯ୍ୟନ୍ତ ଅନୃତମ ନ ପରିଚିତ ପରିଚିତ ନୁମି, ମୁଁ ଅନୁ ମିଛଟା କଣ, ମୁଁ ମିଛକୁ ଚିହ୍ନିନି, ଏଥିପାଇଁ ମିଛଟାକୁ ମୁଁ ଚିହ୍ନିନି, ମିଛ କିଏସ୍, ମୁଁ କେବଳ ସତ୍ୟକୁ ଜାଣେ। ମିଛ କେବଳ ସୂତାଙ୍କ ଭାବ ରଚନା କରୁଛ ନା, ଖାଲି ଶ୍ଳୋକଟା କହି କଥା ହଉଥିବେ କି? ଶ୍ଳୋକ ଖାଲି କହିଲି, ଶ୍ଳୋକ ଅନୁବାଦ, ଆମେ ଶ୍ଳୋକଟା ପଢିଲ ଅନୁବାଦ ଏମିତି ଖାଲି ଗୋଟେ ଗୋଟେ ପଦ କଥା ହଉଥିବେ କି? ସେ ତ ଗୋଟେ ଆଲୋଚନା କରୁଥିବେ ନା, ବସ୍ତ୍ର ସେ ନେବେ କଣ କଥାବାର୍ତ୍ତା ହଉଥିବେ ନା, ସେଟା ତାଙ୍କ ଦେଶ ପ୍ରକଟ ହେଇଯାଉଥିଲେ, ସେସବୁ ରଚନା କରୁଥିଲେ। ଅତ୍ର କିମ୍ ପ୍ରମାଣମ୍, ଗୋପୀମାନେ କହିଲେ ତୁମେ ଆଜି ପର୍ଯ୍ୟନ୍ତ କହୁଛ ଏଇ ଜନ୍ମରେ ମିଛ କଥା କହିନ, ଦାନ୍ତକୁ ଜୁହାରେ କାମୁଡିକି ଶପଥ କଲା ଭଳିଆ ତୁମେ କହୁଛ, ପ୍ରମାଣଟା କଣ ଅଛି, ତୁମର ପ୍ରମାଣ କଣ, କାହାକୁ ପ୍ରମାଣ ଦବ ତୁମେ ଏଇ ଜନ୍ମରେ ମିଛ କଥା କହିନ? କହିଲେ ପ୍ରମାଣମ୍ ଚେଦି ତମେ ବାଲା ହେବ, ଏଇ ପିଲାକୁ ପଚାର, ଧରିକି ଆସିଛନ୍ତି ସେ ଯୋଉ ଚାରିଜଣ ସଖା ନଙ୍ଗଳା ସଖା, ସୀତା ରୁଣ୍ଡା, ସୀତା ହସି ଅନେଇଛନ୍ତି, ହଁ କାନା କାନା ଭଳିଆ ମିଛ, କାନା କେବେ ମିଛ କଥା କହିବେ, ସବୁବେଳେ ସତ କଥା କହିବେ, ସବୁ ସବୁବେଳେ, ତା ତ ମିଛ କି ଜାଣିନି ସିଏ, ଆଉ ମିଛ ତ ଚିହ୍ନିନି ମିଛକୁ। ଆଉ ଗୋପୀମାନେ ବୋକା ହେଇକି ବସିଲେ, କହିଲେ କଣ ଇଏ କଥା, ଏମିତି ତାଙ୍କ ପରସ୍ପର ଭିତରେ ଏସବୁ ବାର୍ତ୍ତାଳାପ ପରିହାସ ବଚନ ଚାଲିଛି। କୃଷ୍ଣ ଯାହାକୁ ସ୍ୱୀକାର କରନ୍ତି, ଭଗବାନ କୃଷ୍ଣ ଯାହାକୁ ସ୍ୱୀକାର କରନ୍ତି, ଯେଉଁ ଭକ୍ତକୁ ସେ ସବୁ ତାଙ୍କ କଥା ଜଣେଇବେ, ତାଙ୍କର ଘର କଥା, ଘର କଥାଟା ସେ କେମିତି କହିବେ, ରାଧାକୃଷ୍ଣଙ୍କର କଥା ଗୋଲ ଉଡୁନା ତାଙ୍କ ଘର କଥାଟା, ଆଉ ତୁମ ତାଙ୍କ ଘର କଥାଟା ଆମେ ଏଠି ଘର କରିକି ଆମେ ଜାଣିବା, ଆମେ ଘର କରିକି ସଂସାର କରିକି ଆମ ଘର ଭିତରେ ଆମେ ତାଙ୍କ ଘର କଥା ଜାଣିବା କେମିତି ଜାଣିବା? ସେ ପରିବାରକୁ ପ୍ରବେଶ ନ କଲେ, ଗୁରୁ ସଂସାର କୃଷ୍ଣ ସଂସାରକୁ ପ୍ରବେଶ ନ କଲେ, ତାଙ୍କୁ ନିଜର ଆତ୍ମୀୟତା ନ ପଢେଇଲେ, କେବେ ହେଲେ ତୁମେ ଏସବୁ ଜିନିଷକୁ ପଶିପାରିବନି ଭିତରୁ। ରାଧାକୃଷ୍ଣଙ୍କର ଲୀଳା, ଯେ ଭଗବାନଙ୍କର ଲୀଳା ସବୁ, ଯୋଉ କୃଷ୍ଣଙ୍କର ଶ୍ୟାମସୁନ୍ଦରଙ୍କର ଯୋଉ ଲୀଳା, ସଖାମାନଙ୍କ ସହିତ ସୁଖୀମାନଙ୍କ ଏଇ ଲୀଳାରେ ପ୍ରବେଶ କରିବା ବୋଲି। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନ।